हरे कृष्णा 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 हरे हरे, हरे राम 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 हरे 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 कृष्णा। हरे राम 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 हरे हरे, हरे कृष्ण 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 हरे हरे, हरे राम 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 हरे हरे। जय प्रभुपाद 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 प्रभुपाद। जय जय गुरुदेव गुरुदेव संकीर्तन की जय। हरे कृष्ण महामंत्र की जय। संकीर्तन प्रवर्तक कृष्ण चैतन्य महाप्रभु की जय। परम दर्शी शिव नित्यानंद प्रभु की जय। विष्णुपाद परमहंस परिव्राजक चिर श्री श्रीमद गौरविंद गोस्वामी गुरु महाराज की जय। विष्णुपाद परमहंस परिव्राजक चिर अष्टोत्र शत श्री श्रीमद अभय चरणविंद भक्ति वेदांत स्वामी श्री प्रभुपाद जी महाराज की जगद्गुरु श्रील भक्ति सिद्धांत सरस्वती ठाकुर प्रभुपाद जी महाराज की जय। सच्चिदानंद श्री श्री भक्ति विनोद ठाकुर की जय। नामाचार्य श्री श्री हरिदास ठाकुर की जय। प्रेम से कहो श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद की जय। श्री श्री गौर निताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी की जय। श्री श्री गौर राधा गोपीनाथ जी की जय। श्री श्री चैतन्य शिक्षाष्टकम की जय। अनंत कोटि वैष्णव वृंद की संवेद गौर भक्त वृंद की निताय गौर प्रमानंदे हरि हरि वो। ओम ज्ञानं तिमिरांधस्य ज्ञानंजन शलाकया चक्षुरुन्मीलितं येन तस्मै श्री गुरवे नमः। श्री चैतन्य मनोभीष्टं स्थापितं येन भूतले स्वयं रूपः कदा मह्यं ददाति स्वपदान्तिकम्। वन्देऽहं श्रीगुरो श्रीयुतपदकमलं श्रीगुरुन् वैष्णवांश्च श्रीरूपं शग्रजातं सहगणरघुनाथानितं तं सजीवम् साद्वैतं सावधूतं परिजनसहितं कृष्णचैतन्यदेवम् श्रीराधा कृष्णपादं सहगण ललिता शिवशाखानितांश्च। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदांत स्वामिन्निते नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे। हे कृष्ण करुणा सिंधो दीनबंधो जगतपते गोपेश गोपिका कंत राधाकंत नमस्तुते। तप्त कंचन गौरंगे राधे वृंदावनेश्वरी मृषभानुसुते देवी प्रणमामि हरिप्रिये। वंशाकल्पतरुभ्यश्च कृपासिन्धुभ्य एव च पतितानं पावनेभ्यो वैष्णवेभ्यो नमो नमः। नमो महावदन्याय कृष्णप्रेम प्रदायते कृष्णाय कृष्ण चैतन्य नाम्ने गोरतिशे नमः। जय श्री कृष्ण चैतन्य प्रभो नित्यानंद श्री अद्वैत गदाधर शिवाचार्य गौरभक्तवृंद। हरे कृष्ण 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 हरे हरे, हरे राम 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 हरे हरे। अजानुलंबित भुजौ कनकापदातौ संकीर्तने कपितरौ कमलायताख्यौ विश्वंभरौ द्विजभरौ जुगधर्मपालौ वंदे जगत्प्रियकरौ करुणावतारौ। वंदे जगत्प्रियकरौ करुणावतारौ। वंदे जगत्प्रियकरौ करुणावतारौ। ओम नमः भगवते वासुदेवाय। ओम नमः भगवते वासुदेवाय। ओम नमः भगवते वासुदेवाय। हरे कृष्ण। सर्वप्रथम परमाराध्य गुरुदेव श्रीसंग राधा गोविंद सोसे गुरु महाराज रविचरण कमंडल आनंदकोटी दंडवत प्रणाम पूर्वक निजक समर्पित करी कृपा भिक्षा करी श्री श्रीमद गौर गोविंद गोस्वामी गुरु महाराज तथा श्रील प्रभुपाद महाराज एवं सच्चिदानंद भक्तिविनोद ठाकुर तथा समस्त साधु गुरु वैष्णवाचार्य चरण कमंडल आनंदकोटी दंडवत प्रणाम पूर्वक निजक समर्पित करी कृपा भिक्षा करी प्रभु श्री श्री गौर निताई श्री श्री कृष्ण बलराम श्री श्री जगन्नाथ बलदेव सुद्रमहरिणी श्री श्री गौर राध गोपीनाथ जीवन महत गुरुवा बैश्रीति उपस्थित समस्त श्रोता वैष्णव भक्त मान बदम तले प्रणति निवेदन पूर्वक कृपा भिक्षा करी एवं समस्त भक्त मैंने जो मैंने अनलाइन श्रवण कर समस्त बदम तले प्रणति निवेदन पूर्वक कृपा भिक्षा करी श्री श्री चैतन्य शिक्षाष्टक कथा कीर्तन निजी समर्पित करुच्छे विशेषकर महाप्रभुरी जो पवित्र शिक्षा में श्रवण करुचे शिक्षाष्टकम शिक्षाष्टकम आम पंचम श्लोक पर्यंत आलोचना करते आज षष्ठ श्लोक षष्ठ श्लोक षष्ठ सप्तम अष्टम तीनोटि श्लोक आज गोटे दिन आलोचना हे आलोचना कौन शेष श्लोक पर्यंत आम आलोचना करपरि कहीं କାରଣ ସେ ଯେଉଁ ସ୍ତରର ବିଷୟବସ୍ତୁ ଆମ ଭଳି ସାଧାରଣ ବଦ୍ଧଜୀବମାନେ ତାକୁ ଉପଲବ୍ଧି କରିପାରିବେନି ହୃଦୟଙ୍ଗମ କରିପାରିବେନି ଏହି ଶ୍ଲୋକ ଆଲୋଚନା କଲେ ବି ଆମେ ବୁଝିପାରିବା ଯେ ମହାପ୍ରଭୁ ଏହି ଶ୍ଲୋକ ମାଧ୍ୟମରେ କେତେ ବଡ଼ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଛନ୍ତି କାରଣ ଏସବୁ ପ୍ରେମର ସିଦ୍ଧାନ୍ତ ଏ ଯେଉଁ ତିନିଟି ଶ୍ଲୋକ ଏସବୁ ପ୍ରେମର ସିଦ୍ଧାନ୍ତ କାରଣ ଚୈତନ୍ୟ ଶିକ୍ଷାଷ୍ଟକ ଆମେ ଯାହା ଶ୍ରବଣ କରି ଆସୁଛେ ବୈଦିକ ଶାସ୍ତ୍ର ବା ବେଦର ଯେଉଁ ତିନୋଟି ସିଦ୍ଧାନ୍ତ ରହିଛି ସେ ତିନୋଟି ସିଦ୍ଧାନ୍ତକୁ ମହାପ୍ରଭୁ ଏହି ଶ୍ଲୋକରେ ଶିକ୍ଷାଷ୍ଟକମରେ ସନ୍ନିବିଷ୍ଟ କରିଛନ୍ତି ତିନୋଟି ସିଦ୍ଧାନ୍ତ ଶିକ୍ଷାଷ୍ଟକମରେ ପ୍ରତିପାଦିତ ହୋଇଛନ୍ତି ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ତିନୋଟି ସିଦ୍ଧାନ୍ତ କେମିତି ପ୍ରତିପାଦିତ ହୋଇଛନ୍ତି ଭକ୍ତିବିନୋଦ ଠାକୁର ତାଙ୍କର ଟୀକା ମାଧ୍ୟମରେ ତାକୁ ସୂଚନା ଦେଇଥିଲେ ସମ୍ବନ୍ଧ କ'ଣ କାହା ସହିତ ସମ୍ବନ୍ଧ ଅଭିଧେୟ କ'ଣ କିଭଳି ସେ ସାଧନ ଆମେ କରିବା ଏବଂ ପ୍ରୟୋଜନ କ'ଣ ପ୍ରୟୋଜନ ହେଉଛି କୃଷ୍ଣ ପ୍ରେମ କୃଷ୍ଣ ପ୍ରେମ ହେଉଛି ଜୀବନର ପ୍ରୟୋଜନ ବସ୍ତୁ ତା ପାଇଁ ଯେ ଅଭିଧେୟ ସେ ଅଭିଧେୟ ପର୍ଯ୍ୟନ୍ତ ଆମର ଅଧିକାର ଅଛି କୃଷ୍ଣ ପ୍ରେମ ଶୁଣିବା ଆବଶ୍ୟକ ଶୁଣିବା କିଛି କାଂଶରେ ଶ୍ରବଣ କରିବା କିନ୍ତୁ ଆମେ ସେ ଅଧିକାରୀ ନୁହଁ ଆମେ ଶ୍ରବଣ କଲା ପରେ ବି ନିଜେ ନିଜକୁ ମାପିପାରିବା ଆମେ କେଉଁ ସ୍ଥିତିରେ ଅଛେ ଏବଂ ମହାପ୍ରଭୁ ଯେଉଁ ଶିକ୍ଷା ଦେଇଛନ୍ତି ସେ କେଉଁ ସ୍ତରର ସେ ବହୁତ ଉଚ୍ଚ ସ୍ତରର ଶିକ୍ଷା ତେଣୁ ଏ ଶ୍ଲୋକରେ ଯାହା ଆମେ ଆଜି ଆଲୋଚନା କରିବା ପାଇଁ ପ୍ରୟାସ ହେଉଛେ ଶିକ୍ଷାଷ୍ଟକମର ଷଷ୍ଠ ଶ୍ଲୋକ ସମସ୍ତେ ମୋ ସହିତ ଉଚ୍ଚାରଣ କରିବେ ତାପରେ ଆଲୋଚନା କରିବା ନୟନଙ୍ଗଳ ଦେଶ ଧାରୟା बदनं गद्गदुर्धया गिरा पुलकैर्निचितं वपो कदा तव नाम ग्रहणे भविष्यति नयनं गदस्य धारया बदनं गद्गदुर्धया गिरा पुलकैर्निचितं वपः कदा तव नाम ग्रहणे भविष्यति। शिखष्टकम्र ये षष्ठ श्लोक रे महाप्रभु गुरुत्वपूर्ण शिक्षा जहाँ दे आसुथिले ए श्लोक रे तार उपसंहार को कहुचन्ति। अर्थात व्यक्ति भजन करुची साधन करुची भगवान को पाइबा जो प्रयास जारी रखी से प्रेम प्राप्ति हला परे बा विशेष करी से साधन दशाटा किभली हबो से अभिधेय से जो जारी रखी साधन जारी रखी नाम कीर्तन करुची बा नाम जप करुची से किभली अवस्था रे से नाम हम ये श्लोक से प्रतिपादित कर महाप्रभु नाम करिया सर ये नाम करवा उचित से महाप्रभु कहते केवे मोर से सौभाग्य हम कदा भविष्य देखुना पुलकैर्निचितं बापु कदा तब नाम ग्रहण भविष्य कदा केवे मोर हेब। अर्थात साधु मान य भावना नाम करवा उचित केवे मोर हेब ये कदा कदा शब्द सबु सिद्धांत अन्वय अर्थात सब के मोर यही हम नयनंगल दस्यु धारया केवे हम बदनंग गदगदर्धया गिरा केवे हम पुलके निश्चित बापु तब नाम ग्रहण भविष्य केवे मु नाम कले के सब स्थित आसब तेल विचार करना उचित आम क्यों स्थित अच्छे आम ये विषय कभी चिंता ही करूने प्रभु मु आपण नाम करिया समय एमती के मोर भाव हम ये हूँ महाप्रभु शिक्षा ये हूँ शुद्ध प्रेम लक्षण तेबे ए श्लोक अर्थ कौन हे प्रभु आपण के मोर ये हम आपण नाम कीर्तन करी केबे ये सौभाग्य हम जे आपण नाम कीर्तन करी नयन गोलदस्यु धारया नयन रु निरंतर अश्रु प्रवाहित हेब अश्रु प्रवाहित हो सुशोभित हो नयन गोलदस्यु धारया बदन गदगदुर्धया गिरा केबे ये समय हम मु नाम कीर्तन करी बाणी गदगद हो जीव बदन गदगदर देहा गिरा एवं पुलके निश्चित बापू केबे से भली समय आसो केबे से भली मो कृपा पाइबी ए नाम करी करी मो शरीर सब रोमांचित हो उठिब हे प्रभु ए समय केबे आसिब तेबे ए श्लोक पर भक्ति सिद्ध सॉरी भक्ति विनोद ठाकुर केते सुंदर टीका रचना करछन देखंदो आमे आलोचना करी बुझिपारिबा। भक्ति विनोद ठाकुर कहले पूर्वोक्त पंच श्लोक पूर्वोक्त पांचटा श्लोक को लेकिन बर्तमान ये श्लोक संबंध को नाउंट पूर्व पांचटा श्लोक श्रवण कर षष्ठ श्लोक पूर्वोक्त पांचटा श्लोक कौन सार वस्तु रही पांचटा श्लोक सार वस्तु को भक्ति ठाकुर टीका रचना करेंगे तापर यह श्लोकटा को संबंध में आने पूर्वोक्त पांचटा श्लोक कौन वर्णना होती गोटे टीकार कौन संपूर्णता को सूचना देदेले पांचटा श्लोक यहाँ हूँ सार वस्तु पूर्वोक्त पंच श्लोक आदो श्रद्धा तत साधुसंग तत श्रवण कीर्तन स्मरण पादसेवन अर्चन बंदन दास्य सख्य आत्मनिवेदनात्मक भजन ये हम पांचटा श्लोक आम एट आलोचना तो पूर्वोक्त पांचटा श्लोक जीवर जो क्रमटा को सी कहते भजन उन्मुखी जीव ये क्रम आसी थाए आद साधुसंग प्रथम साधुसंग आम शुणी ना प्रथम श्रद्धा श्रद्धा पर साधुसंग साधुसंग श्रवण कीर्तन नवदा भक्ति कथा कहले श्रवण कीर्तन स्मरण पाद सेवन अर्चन बंदन दास्य सख्य आत्मनिवेदनात्मक भजन तापर भजन अच्छा तापर ततः स्वरूप बोधानंतरम अविद्यारूप अनर्थनाशो तापर जितेबले ए भजन करिव भजन कला पर कौन हम स्वरूप बोधन अनंतरम स्वरूप बोध आसो सी बुझिपार निज स्वरूप को बुझिपार अनर्थनाशो অনর্থ নিবৃত্তি রয়েছে, অনর্থ নাশ। স্তত নিষ্ঠা, পুরা সে ক্রমটা যাহা ভক্তি চন্দ্রচন্দ্র অছি, স্তত নিষ্ঠা, তত রুচি, স্তত আসক্তি, স্তত ভাব ইতি লাদিনী সারবৃত্তি সহায়ন। এই যে ক্রম ভক্তি সন্তোষেন্দ্র যাহা কইছেন্তি, এ ক্রমটা আসিব কেমিতি? আর কোনসি উপায় নাই, আর কোনসি উপায় নাই মানে কর্ম, জ্ঞান, যোগ, ধ্যান, এ কোনসি উপায়ে ওটা হবনি, এ কেবল ভক্তিরে হি হব। পুনি ভক্তি কেমিতি? এই শ্রদ্ধা, সাধুসঙ্গ, শ্রবণ কীর্তন, তারপরে ভজন, অনর্থ নিবৃত্তি, নিষ্ঠা, রুচি, আসক্তি, ভাব, এই স্থিতি। তত আসক্তি, তত ভাব লাদিনী সারবৃত্তি সহায়ন জীব স্বরূপ বিকাশ রূপ পরমধর্মস্য ক্রম হি লক্ষিত। জীবর ই হচ্ছে কোণ না ভক্তির এই যে বিভিন্ন স্তরের যে বিকাশ রয়েছে, জীব মধ্যে এই যে লাদিনী সারবৃত্তি শুদ্ধা ভক্তির সহায়তার এ ক্রমানুসারে স্বরূপ স্থিতি দিগরে সে কোণ অগ্রগতি করব বা বিকাশ করব, এইটা এই বিষয়কু পূর্ব পাঁচটা শ্লোকরে বর্ণনা করা যাইছি। ভক্তিম ঠাকুর সে কথা কৌছেন এইটি আর সে দশা নেই, এটি ভাব, ভাবর কথা আসব বর্তমান কৌছেন ভাবদশায়াং ভক্তে শুদ্ধ স্বরূপস্য অখণ্ডত্ব সিদ্ধিয়তি। ভাবদশায়াং যেত সে ভাবদশা প্রাপ্ত হয়ে যায় সেত কোণ হয়ে যায় ভক্তে ভক্ত পাখে শুদ্ধ স্বরূপস্য অখণ্ডত্ব সিদ্ধিয়তি। শুদ্ধ স্বরূপ সে অখণ্ডত্ব অর্থাৎ যাহ কাজে কোণ নিশ্চলা বা নৈষ্ঠিক ভক্তি আসি যায় ভাবস্তরে, ভাবস্তরে সে নিশ্চলা ভক্তি, অখণ্ডত্ব নৈষ্ঠিক ভক্তি, নিশ্চলা ভক্তি, খণ্ডিত নুহ সে স্থিতি আসিব। তদা তাপরে কোণ হব? তদা ভক্তি প্রেমাঙ্কুর স্বরূপা রতিরূপা। তাপরে ভক্তি বর্তমান এইঠু বুঝন্তু কোণ বুঝিবে তদা তাপরে সে যে ভাব ভক্তি সে কোণ হব প্রেমাঙ্কুর স্বরূপ রতিরূপা। সে স্থিতিরে ভক্তি কু কোণ প্রেমাঙ্কুর স্বরূপ রতিরূপা অর্থাৎ রতি স্বরূপা বলে বিচার করা যাই থাকে। সেটা প্রেমর সে ভাবস্তরের প্রেম, আমি যে প্রেমটা আমার ইপ্সিত বস্তু না কৃষ্ণ প্রেম আমি কৌছে, সে প্রেমটা সে ভাবস্তরের অঙ্কুরোদ্গম হব, অঙ্কুরিত হব, সেটা হচ্ছে এই রতিরূপা, রতিস্বরূপা। সাধন দশা স্থিত শ্রবণ কীর্তন আদি লক্ষণান মধ্যে কৃষ্ণ নাম কীর্তন ভাবদশায়াং অত্যন্ত প্রবলং ভবতি। সাধন দশা স্থিত সাধন ভক্তির দশা অন্তর্গত এইসব যে অঙ্গ রহিলা শ্রবণ কীর্তন লক্ষণান মধ্যে, এই শ্রবণ কীর্তন যে আমি নটা অঙ্গ শুনলে সে লক্ষণ মানক মধ্যে কৃষ্ণ নাম কীর্তন ভাবদশায়াং অত্যন্ত প্রবলং ভবতি। ভাবদশার এই কৃষ্ণ নাম সংকীর্তনটা অত্যন্ত প্রবল হব, সেইদিন ভাবনা আসব। অলগা অলগা ভাবনার অলগা জন সেবা কলাবে কোণ এই ভাবনা আসব কি আসবেন? মো নাম কলাবে এটা কেমিতি হব? মহাপুরুষকে দেখে কোচন না এই ভাবদশা, ভাবদশায়াং অত্যন্ত প্রবলং ভবতি অর্থাৎ সেটি কোণ এই যে ভাবদশার এই নাম সংকীর্তন কোণ অত্যন্ত ঘনীভূত হব। ভাবত স্যার আমি নাম সংকীর্তন যেমি উদাহরণ নেওয়া আমি নাম করছে, বাহার লোক বি নাম করছেন, অষ্টপ্রহরে বাহার লোক নাম করু না কি সে নাম করছেন, ভক্ত বি নাম করছেন, শুদ্ধ ভক্ত বি নাম করছেন, ফরক অছি কি না? সেই তো নাম, সেই তো নাম না, সেই তো ষোল নাম বত্রিশ অক্ষর সেই মহামন্ত্র। কিন্তু সাধারণ লোক নাম করিবা গুরু পাদর্শিত হয়েকি দীক্ষিত হয়ে ভক্ত নাম করিবা এবং আচার্য মানে নাম করিবা শুদ্ধ ভক্ত নাম করিবা ফরক অছি না? শুদ্ধ ভক্ত স্থিতি হচ্ছে সে এই ভাবদশায়াং অত্যন্ত প্রবলং ভবতি, সে সময় সেমানকর নাম অত্যন্ত ঘনীভূত হয়ে যায় মানে নাম প্রতি সেমানকর অত্যন্ত আসক্তি আছে। আচ্ছা, যে সাধকঙ্কর চিত্তরে যে ভাব অঙ্কুরিত হয়ে থাকে তাঙ্ক পাখে কোণ হয়ে থাকে নিম্নলিখিত সব লক্ষণ প্রকাশ পাই থাকে ভক্তিম ঠাকুর সে কথা হি কইছেন। ଯେତେବେଳେ ଭାବଟା ଅଧିକ ହେବ, ଗାଢ଼ ହେବ, ସେ ସମୟରେ କ'ଣ ହେବ ବା ଭାବ ଅଙ୍କୁରିତ ହେବ, ନାମ ପ୍ରତି ଅତ୍ୟନ୍ତ କ'ଣ ଦୃଢ଼ ଭାବ ଆସିଯିବ, ଅତ୍ୟନ୍ତ ପ୍ରବଳ ବା ଘନୀଭୂତ ହୋଇଯିବ, ସେଇ ଅବସ୍ଥାରେ ଏହିସବୁ ଲକ୍ଷଣ ପ୍ରକାଶ ପାଇବ। ଅର୍ଥାତ୍ କେଉଁ କେଉଁ ଲକ୍ଷଣ, ଏ ଶ୍ଲୋକକୁ ଭକ୍ତିର ସମୁଦ ସିନ୍ଧୁ ଆଣିକି ଭକ୍ତି ଠାକୁର ରଚନା କରିଛନ୍ତି। କ୍ଷାନ୍ତି ଅବ୍ୟର୍ଥ କାଳତଂ ବିରକ୍ତିର ମାନ ଶୂନ୍ୟତା ଆଶାବନ୍ଧ ସମତ୍କଣ୍ଠା ନାମ ଗାନେ ସଦା ରୁଚି ଆସକ୍ତି ସ୍ତଦ୍ଗୁଣାଖ୍ୟାନେ ପ୍ରୀତି ସ୍ତଦ୍ବସତି ସ୍ଥଳେ ଇତ୍ୟାଦୟ ଅନୁଭାବାସ୍ୟୋର୍ଜାତ ଭାବାଙ୍କୁରେ ଜନେ। ଯେ ଭାବ ଅଙ୍କୁର ଯେତେବେଳେ ହୁଏ ଏହିସବୁ ଲକ୍ଷଣ ପ୍ରକାଶ ପାଏ। କେତେଟା ଲକ୍ଷଣ? ନଅଟା ଲକ୍ଷଣ। ଏ ନଅଟା ଲକ୍ଷଣ ପ୍ରକାଶ ପାଇବ ଭକ୍ତିର ସନାତନ ସିନ୍ଧୁରେ ବିଷୟ ରଚନା ହୋଇଛନ୍ତି। ତାକୁ ଚୈତନ୍ୟ ଚରିତ୍ରରେ ବି ମହାପ୍ରଭୁ ଶିକ୍ଷା ଦେଇଛନ୍ତି ସନାତନ ଗୋସ୍ୱାମୀଙ୍କୁ। କ'ଣ କ'ଣ ଲକ୍ଷଣ ପ୍ରକାଶ ପାଇବ? ପ୍ରଥମ ହେଉଛି କ୍ଷାନ୍ତି। କ୍ଷାନ୍ତି ମାନେ, କ୍ଷାନ୍ତି ମାନେ କ'ଣ? କ୍ଷାନ୍ତି ମାନେ କ୍ଷୋଭ ଶୂନ୍ୟତା। କ୍ଷାନ୍ତି ଯେତେବେଳେ ଏଇ କ'ଣ ଶୁଣିଲେ ନା, ଏଇ ପଏଣ୍ଟଟାକୁ ସବୁବେଳେ ମନେ ରଖିବେ। ଏଇ ସ୍ଥିତିରେ କେତେବେଳେ ହେବ? ସାଧାରଣ ଦଶା ସ୍ଥିତ ଶ୍ରବଣ କୀର୍ତ୍ତନାଦି ଲକ୍ଷଣ ମଧ୍ୟ, ସାଧାରଣ ଦଶା ଭିତରେ ଶ୍ରବଣ କୀର୍ତ୍ତନାଦି ଲକ୍ଷଣମାନଙ୍କ ଭିତରେ କୃଷ୍ଣନାମ କୀର୍ତ୍ତନ, କୃଷ୍ଣନାମ କୀର୍ତ୍ତନଟା ଭାବଦଶାରେ ଅତ୍ୟନ୍ତ ପ୍ରବଳ ହୋଇଯାଏ। କୃଷ୍ଣନାମ କୀର୍ତ୍ତନଟା ଭାବଦଶା, ସେଥିପାଇଁ ଦେଖୁନାହାନ୍ତି ଆମର ଆଚାର୍ଯ୍ୟମାନଙ୍କ ସବୁ ଲୀଳା ଦେଖନ୍ତୁ। ଯେତେ ଆଚାର୍ଯ୍ୟ ଆସିଛନ୍ତି ଆମ ଦୃଷ୍ଟିପଥକୁ, ଆମେ ଯେଉଁ ଯେଉଁ ଆଚାର୍ଯ୍ୟମାନଙ୍କର ସଂସ୍ପର୍ଶରେ ଆସିଛେ ବା ଦର୍ଶନ କରିଛେ, ଦେଖନ୍ତୁ ସେମାନେ ନାମ ସଂକୀର୍ତ୍ତନ ବେଳେ ତାଙ୍କ ସ୍ଥିତି ଅଲଗା। ଆଉ ତାର ତ ଜଳନ୍ତ ଉଦାହରଣ ଶ୍ରୀଶ୍ରୀ ଗୌରାଙ୍ଗ ଗୋସ୍ୱାମୀ ମହାରାଜ ଦେଖୁନାହାନ୍ତି। କଥା ସମୟରେ ଯେମିତି ନାମ ସଂକୀର୍ତ୍ତନ, ନାମ ସଂକୀର୍ତ୍ତନ ଶବ୍ଦରେ ଉଭେ ନାମ କଥା ଉଭେ ଦେଖୁନାହାନ୍ତି। ସେମାନେ ଯେତେବେଳେ ନାମ ସଂକୀର୍ତ୍ତନ କରିବେ, କୀର୍ତ୍ତନ ଆପଣ ଆମେ ପରଦିନ କେଉଁଦିନ ପ୍ରସାଦ ପାଇବା ସମୟରେ ଗୁରୁଦେବଙ୍କର ଭଜନ ବାଜୁଥିଲା, ଯେତେବେଳେ ଆଚାର୍ଯ୍ୟ ସବୁ ଆଚାର୍ଯ୍ୟ ଯେ ନାମ ସଂକୀର୍ତ୍ତନ ଯେତେବେଳେ କରନ୍ତି, ଭଜନ କରନ୍ତି ବା କଥା କୀର୍ତ୍ତନ କରନ୍ତି, ସେ ଭାବ ଅଲଗା, ସେଟା ଘନୀଭୂତ ହେଇଥାଏ। ଆମେ ନାମ ସଂକୀର୍ତ୍ତନ କରୁଛେ, ସେ କଥା କହୁଥିଲେ ନା, ଆମେ ନାମ ସଂକୀର୍ତ୍ତନ କରୁଛେ, ଶୁଦ୍ଧ ଭକ୍ତ ନାମ ସଂକୀର୍ତ୍ତନ କରୁଛନ୍ତି, ଫରକ ଅଛି। ତ ସେଇ ସ୍ଥିତିରେ ଏଇ ନଅଟା ଲକ୍ଷଣ ପ୍ରକାଶ ପାଇବ। କ୍ଷାନ୍ତି ଅବ୍ୟର୍ଥ କାଳୋତ୍ତମ ବିରକ୍ତି ମାନ ଶୂନ୍ୟତା ଆଶାବନ୍ଧ ସମତ୍କଣ୍ଠା ନାମ ଗାନେ ସଦା ରୁଚି ଆସକ୍ତିସ୍ତତ୍ ଗୁଣାଖ୍ୟାନେ ପ୍ରୀତିସ୍ତତ୍ ବସତି ସ୍ଥଳେ, ଏଇ ନଅଟା ଲକ୍ଷଣ ପ୍ରକାଶ ପାଇବ। କ୍ଷାନ୍ତି ପ୍ରତ୍ୟେକ ଗୋଟେ ଗୋଟେ ଏଇ ଗୋଟେ ଗୋଟେ ଯଦି ବର୍ଣ୍ଣନା କରାଯିବ ତ ପୁଣି ବହୁତ ସମୟ ସାପେକ୍ଷ, କିନ୍ତୁ ଆମେ ଖାଲି ଶୁଣିକି ଯିବା। କ୍ଷାନ୍ତି ମାନେ କ୍ଷୋଭ ଶୂନ୍ୟତା, କୌଣସି କ୍ଷୋଭ ନାହିଁ। କ୍ଷୋଭ ଶୂନ୍ୟ ମାନେ ନିଜର ପାରିବାରିକ ଲୋକ, ପରିବାର ସଦସ୍ୟମାନେ, ପୁତ୍ର କନ୍ୟା ସ୍ତ୍ରୀ ଏମାନଙ୍କର କିଛି ସମସ୍ୟା ହେଇଯାଉଛି, ସେମାନଙ୍କ ସମସ୍ୟା ପାଇଁ ସେ କିଛି ଚିନ୍ତିତ ହେବେନି, କ୍ଷୋଭ ରହିବ, କ୍ଷୋଭ ଶୂନ୍ୟ। ଏମିତିକି କେହି ମରିଗଲେ ମଧ୍ୟ, ପରିବାର କୌଣସି ବ୍ୟକ୍ତି ସଦସ୍ୟ ମୃତ୍ୟୁବରଣ କଲେ ମଧ୍ୟ ତାଙ୍କର କୌଣସି ବିକାର ଆସିବନି, କୌଣସି ତାଙ୍କର ଚିନ୍ତା ଆସିବନି, କ୍ଷୋଭ ଶୂନ୍ୟତା। ଦେଖୁନାହାନ୍ତି ତାର ପ୍ରମାଣ ତ ଆମେ ହୁଏତ ଆପଣ ଜାଣିନଥିବେ, କିନ୍ତୁ ମଦନପୁର ଜାଣିଛନ୍ତି, ଯେଉଁମାନେ ଅନୁସନ୍ଧାନ କରିଥିବେ ଜାଣିଥିବେ। ଗୁରୁଦେବ ଯେତେବେଳେ ସନ୍ନ୍ୟାସୀ ହେଲେ, ଗୃହତ୍ୟାଗ କରି ଯେତେବେଳେ ସନ୍ନ୍ୟାସୀ ହେଲେ, ତାପରେ ପରବର୍ତ୍ତୀ ସମୟରେ ଗୁରୁଦେବଙ୍କର ଜଣେ ପୁତ୍ର ଚାଲିଗଲେ, କ'ଣ ତାଙ୍କ ନାଁ ଥିଲା ପ୍ରଭୁ, ତାଙ୍କ ନାଁ କ'ଣ ଥିଲା? ଆଚ୍ଛା, ସେ ଚାଲିଗଲେ, ସେ ଖବର ଯେତେବେଳେ ଗୁରୁଦେବ ଶ୍ରବଣ କଲେ, କିଛି ନାହିଁ, କିଛି ବିକାର ନାହିଁ, ଚାଲିଗଲା ଚାଲିଗଲା। ତ ଦେଖନ୍ତୁ ସେ ସ୍ଥିତି ଆମେ କହିଲେ ବା ଆମ ବୁଦ୍ଧିରେ ଆମେ ସେଇଟା ମାପିପାରିବାନି, ଆମ ବୁଦ୍ଧିରେ ସେଇଟା କେମିତି, ଆମ ବୁଦ୍ଧି ସେଇଟା ପହଞ୍ଚିବନି। ଇଏ ହେଲା କ୍ଷୋଭ ଶୂନ୍ୟତା। କାହିଁକି ନା ପ୍ରେମାଙ୍କୁର ମାନେ ପ୍ରେମ ଅଙ୍କୁର ସ୍ଥିତିରେ, ଏଇଟା ସେମାନେ ତ ପ୍ରେମ ସ୍ଥିତିରେ ଅଛନ୍ତି, ଏ ଭାବ ଅଙ୍କୁର ସ୍ଥିତିରେ ହେଉଛି, ସେୟା ଭାବ ତ ଅଙ୍କୁରୋଦ୍ଗମ, ପ୍ରେମର ଅଙ୍କୁରୋଦ୍ଗମ ସ୍ଥିତି, ସେ ସ୍ଥିତିରେ ଏଗୁଡ଼ାକ ସବୁ ଲକ୍ଷଣ ପ୍ରକାଶ ପାଏ। ଆଉ ସେମାନେ ତ ବିଲକୁଲ ପ୍ରେମୀ ଭକ୍ତ, ସେମାନେ ତ ଭଗବାନଙ୍କ ନିଜ ଲୋକ, ତାଙ୍କ ପାଖରେ ଏଗୁଡ଼ା କ'ଣ, ତାଙ୍କ ପାଖରେ ଏଗୁଡ଼ା କିଛି ନାହିଁ, ଏଗୁଡ଼ାକ ଅତି ସାଧାରଣ ତାଙ୍କ ନିମନ୍ତେ। ଚେତନ ଚେତନ ସେ କଥା ରେଖା ହେଇଛି ନା, ଦେଖୁନାହାନ୍ତି যার হৃদয়ে এই ভাবাঙ্কুর হয়ে, যাহার হৃদয়ে এই ভাবাঙ্কুর হয়ে, তাহাতে এতে চিহ্ন সর্বশাস্ত্রে কয়ে, তাহাতে এতে চিহ্ন সর্বশাস্ত্রে কয়ে, এই নব এই নব প্রীত্যঙ্কুর যার চিত্তে হয়, এই নব প্রীত্যঙ্কুর যার চিত্তে হয়, প্রাকৃত ক্ষোভে তার ক্ষোভ নাহি হয়, প্রাকৃত ক্ষোভে তার ক্ষোভ নাহি হয়। মহাপুরুষ সে শিখাই দেউছন্তি, যার হৃদয়ে এই ভাবাঙ্কুর হয়, যে ভাবাঙ্কুর প্রেমর অঙ্কুর উদয় হব, তাঙ্ক পাখে কোণ এইসব চিহ্ন প্রকাশ পায়, এটা তাহাতে এতক চিহ্ন সর্বশাস্ত্রে কয়, সবু শাস্ত্র কৌছন, সবু শাস্ত্র ঘোষণা করছেন, ইয়ে হচ্ছে প্রেমর চিহ্ন, শুদ্ধ প্রেম, প্রেম তো বহু উচ্চরে, এ অঙ্কুর প্রেমর অঙ্কুর ভাবাঙ্কুর তো হচ্ছে, তো খ্যাতি আমি খ্যাতি কথা শুনলে, খ্যাতি অর্থাৎ যেমি সাধারণ ব্যক্তি কোণ হয়ে যায় সাংসারিক সুখ দুঃখরে সে কোণ হয়ে যায় ব্যতীব্যস্ত হয়ে যায়, সুখ আসলে উৎফুল্লিত হয়ে যায়, দুঃখ আসলে ভাঙ্গি পড়ে, কিন্তু খ্যাতি রহিত মানে সি সুখ আসু দুঃখ আসু কিছু নাই সমভাব রই, কোণী প্রতিক্রিয়া নাই, সেই তাঁকর কোণ চিত্ত যা কে সে স্থিতিটা কিভাবে চিত্ত স্থির রহে, কিন্তু অলগা ব্যক্তির চিত্ত বিক্ষিপ্ত হয়ে যায়, যেমনি আমি আমি সাধক না, আমি কোনো সেই স্থিতি যাইছি কি আমার সুখ দুঃখের চিত্ত বিক্ষিপ্ত হচ্ছে না, সুখ আসলে টিকি আনন্দিত হয়ে যাচ্ছে, দুঃখ আসলে চিন্তিত হয়ে যাচ্ছে, সাধন করছে দোষ দিয়া যাবনি, আমি সাধন করছে, কিন্তু যেত প্রেম প্রাপ্তি হব যাব, সে প্রেমর অঙ্কুর যেত উদ্গম হব সে সময় সে স্থিতি আপে আপে আসব, তা আমি প্রয়াস করা দরকার নেই, সেটা আমি প্রয়াস করিপারিনি, আপে আপে আসব, সে সুখ দুঃখ সমস্যা সমস্যা তো রয়েছে জগতের, কিন্তু শুদ্ধ ভক্ত মানে চিন্তা করিনি, বরং ভগবান তাঁকা সব ব্যবস্থা করে নেবে, সে কথা কৌছেন, আর সে সে অবস্থায় কোণ হুয়ে, অর্থাৎ যদি কোণী সুখ দুঃখ পাই বিচলিত হওয়া ব্যক্তির মন মানসিক স্থিতিটা কোণ থাকে, মানসিক অবস্থাটা সন্তুলিত নথায়, স্থির নথায়, অসন্তুলিত অবস্থায় থাকে, অর্থাৎ মনটা গোটে স্থানে স্থির হয়ে লাগিপারে না, গোটে স্থানে লাগিয়া অর্থ কোণ, ভগবানকে ভজন যে করছি ভজনে ঠিক সে লাগিপারিবনি, যদি জন প্রেম পাইনি ভাব স্তরকু সে যাইনি, প্রেম পাইয়া কোণ সে অঙ্কুরোদ্গম হয়নি, তাহলে তা মন স্থির, সে ভগবান পাখে মন লগাই পারিবনি, সে সমস্যা আসলে সে ভাঙ্গি পড়ব, সে পারিবারিক সমস্যা হোক, সাংসারিক সমস্যা হোক, শারীরিক সমস্যা হোক, জাগতিক সমস্যা হোক, সে ভাঙ্গি পড়ব, দেখুন করোনা পাই সমস্ত ভয়ভীত হয়েকি আমার ভক্তিচর মহারাজ ভয়ভীত লে কুহু, আপনার তো শুনছেন তাঁর ক্লাস যেতবে যে কলে যা পূর্ব সে কোণ কহিকি যাইছেন দেখুন, আচ্ছা যে স্থিতি সে আমি মাপি পারি সে কমিটি কমিটি আমি মাপি পারি, প্রেমর স্থিতি, প্রেমর স্থিতি আমি মাপি পারি, তেমন কোণী গোটে বস্তরে তাঁর চিত্ত কোণ স্থির রহবনি, যে কোণ ঠিক সে প্রেম পাই না, সাধারণ ব্যক্তি আমি সাধক মান অবস্থা বিষয়, এটা হচ্ছে কোণ চিত্তর বিক্ষিপ্ত অবস্থা আম অবস্থা, তেমন সেমানে যে সে প্রেম পাই যাতে সেমান চিত্ত বিক্ষিপ্ত হুয়ে না, সেটা হচ্ছে খ্যাতি বা চিত্তর ক্ষোভ, অর্থাৎ কোণ হয়ে যায় এই ক্ষোভ শূন্যতা, এটা হল খ্যাতি, যেমন প্রমাণ প্রমাণ দেখুন আমার মহাপ্রভু লীলার সে প্রমাণ আছে না, শিবা সঙ্গনে যেত মহাপ্রভু কীর্তন করতে
ସମସ୍ତେ ଲୀଳା ଜାଣିଥିବେ। ଶିବାସ ସଙ୍ଗନୀ କୀର୍ତ୍ତନ କରିବା ସମୟରେ ଦିନେ କ'ଣ ହେଇଛି, ହଠାତ୍ ଶିବାସ ଜାଣିଲେ ମହାଭାରତ ସେଠି କୀର୍ତ୍ତନ କରନ୍ତି, ହଠାତ୍ ଶୁଣିଲେ ତାଙ୍କର ପୁତ୍ର ମୃତ୍ୟୁବରଣ କରିଛି। ଶିବା ସଙ୍ଗନେ ମହାପ୍ରଭୁ କୀର୍ତ୍ତନ କରୁଛନ୍ତି, ଏଣେ ପୁତ୍ର ମୃତ୍ୟୁବରଣ କରିଛି, ଆମେ ହେଇଥିଲେ କ'ଣ ହେଇଥାନ୍ତି? ଯେକୌଣସି ସାଧକ ଏଣେ ଦୋଷ ଦିଆଯିବନି, ଆମ ସ୍ଥିତିଟା ହେଲା ଏହା, ଆମେ ହେଇଥିଲେ କ'ଣ ନିଶ୍ଚିତ ଭାଙ୍ଗି ପଡ଼ିଥାନ୍ତେ। ଆମେ ଯାଇକି କ'ଣ କରିଥାନ୍ତେ, ମହାପ୍ରଭୁ ଯଦି ଆମ ଘରେ ଯଦି ଭଗବାନ କୀର୍ତ୍ତନ କରୁଥାନ୍ତେ, ଯଦି ଆମେ ବିଚାର କରୁନା ଉଚିତ, ଆମେ ସେଠି କ'ଣ ଯାଇକି ମହାପ୍ରଭୁ ପାଦ ଧରି ନିଶ୍ଚିତ ପ୍ରାର୍ଥନା କରିଥାନ୍ତେ, ପ୍ରଭୁ ମୋ ପୁଅ ବଞ୍ଚାଇ ଦିଅ, ନା ନାଇଁ ଆମ ସ୍ଥିତି ସେୟା ନା, ଭାଙ୍ଗି ପଡ଼ିଥାନ୍ତେ। ଶିବାସ କ'ଣ କଲେ, କ'ଣ କଲେ ଶିବାସ? ହଁ, ଶିବା ଚିନ୍ତା କଲେ, ସମସ୍ତ ସଦସ୍ୟମାନଙ୍କୁ କହିଲେ, କହିଲେ ଦେଖ ଯିଏ ଚାଲିଗଲା ଚାଲିଲା, କିନ୍ତୁ ମହାପ୍ରଭୁଙ୍କର ଆସ୍ୱାଦନ ଯେମିତି କୌଣସି ବ୍ୟାଘାତ ନ ହୁଏ, ଏ ଦୁର୍ଘଟଣା ଯୋଗୁଁ ମହାପ୍ରଭୁଙ୍କର ଆସ୍ୱାଦନ ଯେମିତି ବ୍ୟାଘାତ ନ ହୁଏ, ତେଣୁ ଶିବା ଏଇଭଳି ପୁଣି ଯାଇକି ସେ କୀର୍ତ୍ତନରେ ମଜି ଯାଇଛନ୍ତି। କେହି ଜାଣିପାରୁନାହାନ୍ତି ଶିବାସଙ୍କର ଏତେ ବଡ଼ ଦୁର୍ଘଟଣା ଘଟିଛି ଘର ଭିତରେ, ଶିବାସ ପୁଣି ସେ ପ୍ରେମରେ ଥିଲେ। ସେ ସ୍ଥିତିଟା ଦେଖନ୍ତୁ କେମିତି କେମିତି ଜଣେ ମାପିବ କୁହନ୍ତୁ, ଆମ ଭଳି ବ୍ୟକ୍ତି ଆମ ବୁଦ୍ଧି ବଳରେ ସେଟା କେମିତି ମାପିବା, କେମିତି ସେଟା ବିଚାର କରିବା, ଏଟା କେମିତି କରିପାରିବା ନା, ବିଚାର କରିପାରିବାନି। ଇଏ ହେଉଛି କ୍ଷାନ୍ତି, କ୍ଷୋଭ ଶୂନ୍ୟତା। ତେଣୁ ମହାପ୍ରଭୁଙ୍କର ଭଜନ ପାଇଁ ମହାପ୍ରଭୁଙ୍କର ସେ କୀର୍ତ୍ତନର ଯେଉଁ ଆସ୍ୱାଦନ, ସେଥିପାଇଁ ଶିବାସ ମୃତ ଶିଶୁକୁ ଘରେ ରଖିକି ପୂର୍ବବତ୍ ସେ କୀର୍ତ୍ତନ ଆନନ୍ଦରେ ମଜିଗଲେ। ତାଙ୍କର ମୁଖ, ତାଙ୍କର କାର୍ଯ୍ୟକଳାପ, ତାଙ୍କର ହାବଭାବ ଆଚରଣ ଦେଖି କେହି ବି ବୁଝିପାରିଲେନି ଯେ ଆଙ୍କ ଘରେ ପୁତ୍ର ମରିଛି। ଇଏ ହେଉଛି କ୍ଷାନ୍ତିର ଲକ୍ଷଣ। ଆଚ୍ଛା, ଦ୍ୱିତୀୟ ଲକ୍ଷଣ କ'ଣ? ଦ୍ୱିତୀୟ ଲକ୍ଷଣ ହେଉଛନ୍ତି ଯେମିତି ଦେଖନ୍ତୁ, କୌଣସି ବିଚଳିତ ଭାବ ନାହିଁ, ସ୍ଥିର ଚିତ୍ତ। ଦ୍ୱିତୀୟ ଲକ୍ଷଣ ହେଉଛନ୍ତି ପରୀକ୍ଷିତ ମହାରାଜ, ବ୍ରହ୍ମ ଅଭିଶାପ ଲାଗିଛି, ତକ୍ଷକ ଦ୍ୱାରା ମୃତ୍ୟୁବରଣ କରିବେ, ତକ୍ଷକ ଦଂଶନ କରିବ, ମୃତ୍ୟୁବରଣ କରିବେ, ଆମେ ହେଇଥିଲେ କ'ଣ କରିଥାନ୍ତେ? ଆମେ ସାଧକ, ଭଗବାନଙ୍କୁ ଭଜନ କରୁଛେ, କିନ୍ତୁ ବିଚାର କରୁନା ଆମେ ହେଇଥିଲେ କ'ଣ କରିଥାନ୍ତେ? ଆମେ ନିଶ୍ଚିତ ତାର ପ୍ରତିକାର ପାଇଁ କିଛି ନା କିଛି ପଦକ୍ଷେପ ଉଠାଇବା ପାଇଁ ଗୋଟେ ପ୍ରଚେଷ୍ଟା କରିଥାନ୍ତେ, ଦେଖିବା ଏଟା କରିବା ସେଟା କରିବା। ପରୀକ୍ଷିତଙ୍କର ଦେଖନ୍ତୁ, ଆପଣ ପରୀକ୍ଷିତଙ୍କର ପ୍ରସଙ୍ଗ, ପରୀକ୍ଷିତ ପ୍ରସଙ୍ଗ ତ ବହୁତ ସୁନ୍ଦର ପ୍ରସଙ୍ଗ, ପରୀକ୍ଷିତ ମହାରାଜଙ୍କ ପ୍ରସଙ୍ଗ, ସେ ବହୁତ ଆସ୍ୱାଦନୀୟ। ପରୀକ୍ଷିତ ମହାରାଜଙ୍କର କୌଣସି ପ୍ରତିକ୍ରିୟା ନାହିଁ, ଜାଣୁଛନ୍ତି ତକ୍ଷକ ଆସିବ, ମୋତେ ଦଂଶନ କରିବ, ମୁଁ ମୃତ୍ୟୁବରଣ କରିବି, ଜାଣୁଛନ୍ତି, କିନ୍ତୁ ସ୍ଥିର ଚିତ୍ର ବସି ଭଗବାନଙ୍କ କଥା ଶ୍ରବଣ କରୁଛନ୍ତି। ଦେଖନ୍ତୁ, ଆମେ ଭଗବାନଙ୍କ କଥା ଶ୍ରବଣ କରିବା ସମୟରେ ବି ଗୋଟେ ବିଚାର କରୁନାହାନ୍ତି, ଭଗବାନଙ୍କ କଥା ଆମେ ଶ୍ରବଣ କରୁଛେ, ଯଦି ଆମର ଅଲଗା କାମ କିଛି ଥାଏ ତାହେଲେ ଭଗବାନଙ୍କ କଥା କେମିତି ସରିବ, ଆମେ ସେ କାମରେ ଯାଇକି ନିଯୁକ୍ତ ହେବା, ସେ ବିଚାର ଆସୁଛି। ପରୀକ୍ଷିତଙ୍କର ସେ ବିଚାର ନଥିଲା, ଆସୁ ଦକ୍ଷକ ଆସୁ, କୌଣସି ବିଚାର ନାହିଁ, ବରଂ ସବୁ କାର୍ଯ୍ୟ ସମାପନ କରିକି ଜମେଜଙ୍କୁ ରାଜଗାଦୀରେ ଅଭିଷିକ୍ତ କରିକି ଚାଲିଗଲେ, ମୃତ୍ୟୁ ତ ଆସିବ, ପ୍ରସ୍ତୁତ ହେଇଯିବ, ଅସୁବିଧା କ'ଣ ଅଛି? ଦେଖନ୍ତୁ, କୌଣସି କହିବା ତାତ୍ପର୍ଯ୍ୟ କୌଣସି ବିକାର ନାହିଁ, କୌଣସି କ'ଣ ବିଚଳିତ ଭାବ ନାହିଁ, ଇଏ ହେଉଛି କ୍ଷାନ୍ତି। ତେଣୁ ଯାହାର ଚିତ୍ତରେ ଏଭଳି ପ୍ରେମାଙ୍କୁର ଜନ୍ମିଛି, ଏଇଭଳି ବିଭିନ୍ନ ପ୍ରକାର ସମସ୍ୟା କ୍ଷୋଭର କାରଣ ଉପସ୍ଥିତ ହେଲେ ମଧ୍ୟ ଚିତ୍ତ ବିକ୍ଷିପ୍ତ ହୁଏ ନାହିଁ, ସେଇଟା ହେଉଛି କ୍ଷାନ୍ତି, ପ୍ରକୃତିଙ୍କ ସ୍ଥିତି ସେୟା। ତେଣୁ ଏ ନଅଟା ଲକ୍ଷଣ ପ୍ରକାଶ ପାଇବ, କ'ଣ? ପ୍ରଥମ ହେଲା କ୍ଷାନ୍ତି, ଦ୍ୱିତୀୟ ହେଉଛି ଅବ୍ୟର୍ଥ କାଳତ୍ୱମ। ଅବ୍ୟର୍ଥ କାଳତ୍ୱମ କ'ଣ? ଅବ୍ୟର୍ଥ କାଳତ୍ୱ ମାନେ ସମୟକୁ ଅଯଥା ନଷ୍ଟ କରିବା, କାଳ ସମୟ ଅବ୍ୟର୍ଥ ଅବ୍ୟର୍ଥରେ ନଷ୍ଟ କରିବା, ଅର୍ଥାତ୍ ଭଗବତ ସମ୍ବନ୍ଧୀ ନ କରି ଅଲଗା ଉପାୟରେ କାଳକୁ ନଷ୍ଟ କରିବା, ଏଇଟା ହେଲା ଅବ୍ୟର୍ଥ କାଳତ୍ୱ। ଯିଏ କୃଷ୍ଣ ପ୍ରେମ ପ୍ରାପ୍ତ ହୋଇଛନ୍ତି, କ'ଣ ପ୍ରେମାଙ୍କର ଯାହାର ହୃଦୟରେ ଆସିଲାଣି, ସେ ସମୟକୁ ଅଯଥା ନଷ୍ଟ କରିବା ପାଇଁ ଚାହିଁବେନି, ସେ ସାଧକ ହେଇପାରନ୍ତି। ସାଧକ ଯଦି ସେ ସ୍ଥିତିକୁ ବି ଯିବ, ସମୟ ଅଯଥା ନଷ୍ଟ ସିଏ କରିବା ପାଇଁ ଚାହିଁବନି, ତାମାନେ ଆମେ କେଉଁଠି ଅଛି ବିଚାର କରିବା ଉଚିତ? ଏଇଟା କାହାକୁ ବର୍ତ୍ତମାନ କୁହନ୍ତୁ, ଏଇଟା କାହାକୁ ଦୋଷ ଦିଆଯାଉଛି? ଏଇଟା ନିଜକୁ ମପାଯାଉଛି, ଆମେ କେଉଁଠି ଅଛେ? ତେଣୁ ସମୟ ଗୋଟିଏ ମୁହୂର୍ତ୍ତ, ସେଥିପାଇଁ ଗୁରୁଦେବ କୁହନ୍ତି ନା, ଭକ୍ତ କିଏ ଯାହାର ଗୋଟିଏ ମୁହୂର୍ତ୍ତ ବି ଅଯଥାରେ ନଷ୍ଟ ନ ହୁଏ, ସେ ହେଉଛନ୍ତି କୃଷ୍ଣ ଭକ୍ତ, ଶୁଦ୍ଧ ଭକ୍ତର ଏଇଟା ହେଉଛି ପରିଭାଷା। ଅବ୍ୟର୍ଥ କାଳୁତମ୍। ଆଚ୍ଛା, ତୃତୀୟ ହେଉଛି ବିରକ୍ତି। ବିରକ୍ତି ବିରକ୍ତି ମାନେ ବୈରାଗ୍ୟ, ଅନାସକ୍ତ ଭାବ, ଏସବୁ ଭାବ। ଦେଖୁନାହାନ୍ତି, ଏସବୁ ଜିନିଷ ଆମେ ଆଗରୁ ବି ଶୁଣି ଶୁଣି ଆସିଛି, କିଛି ପ୍ରସଙ୍ଗ ମାଧ୍ୟମରେ କୌଣସି କୌଣସି ସ୍ଥାନରେ ସୂଚନା ପାଇଛେ। ବୈରାଗ୍ୟ କଥା ତ ଶ୍ରବଣ କରି ଆସିଛେ ବହୁ ଜାଗାରେ, ବିରକ୍ତି। ଏବଂ ଚତୁର୍ଥ ହେଉଛି ମାନଶୂନ୍ୟତା। ମାନଶୂନ୍ୟତା, ମାନଶୂନ୍ୟତା ଶୁଣିନି କି ତୃତୀୟ ଶ୍ଳୋକରେ, ଅମାନିନା ମାନଦେନ, ମାନଶୂନ୍ୟତା। ସେ ମାନସମ୍ମାନ ଆଶା କରିବେନି, କିଏ ମାନସମ୍ମାନ ଦେବୁ ନ ଦେବୁ କିଛି ଫରକ ପଡ଼ିବନି। ଆଚ୍ଛା, ପଞ୍ଚମ ହେଉଛି ଆଶାବନ୍ଧ। ଆଶାବନ୍ଧ ସବୁବେଳେ ଆଶାୟୀ, ସବୁବେଳେ ଆଶାଯୁକ୍ତ। କେଉଁ ବିଷୟ ପାଇଁ ଆଶାୟୀ? ଅଲଗା କୌଣସି ବସ୍ତୁ ପାଇଁ ନାହିଁ। ଗତକାଲି ଆମେ ଶୁଣୁଥିଲେ ନା, ଆଶା ନିରାଶା ଦୁଶ୍ଚିନ୍ତା, ଭକ୍ତିମୟ ଠାକୁର ତାଙ୍କର ସିଦ୍ଧାନ୍ତ କହୁଥିଲେ, ଏଠିକାରେ କହୁଥିଲେ ନା ଗତ ଶ୍ଳୋକରେ। ଆଶାବନ୍ଧ, ଆଶାବନ୍ଧ ମାନେ ସେ ସବୁ ସମୟରେ ଆଶାୟୀ। କ'ଣ ପାଇଁ? ଭଗବାନଙ୍କର କୃପା ମୁଁ କେମିତି ପାଇବି, ଭଗବାନଙ୍କ ସେବାରେ କେମିତି ଲାଗିବି, ଭଗବାନ କୃପା, ଭଗବାନ ସେବାରେ ତ ଲାଗିଛି, ଭଗବାନଙ୍କ କୃପା ମୁଁ ପାଇବି, ଏ ଆଶା। ଆମର ତ ଭଗବାନ କୃପା ପାଇବା କିନି ଗୋଟେ ସନ୍ଦେହ ରହୁଛି, ନା ଏଇ ଜନ୍ମରେ ଆଉ ହେବନି, ବରଂ ଆର ଜନ୍ମରେ ଆମେ ଷ୍ଟାର୍ଟ କରିବା ପୁଣି। ଆରେ ଯେଉଁ ଜନ୍ମରେ ହେଲେ ତ କରିବାକୁ ପଡ଼ିବ ନା, ଆମେ ଯେଉଁ ଭାବୁଛେ ଏଇ ଜନ୍ମରେ ହେବନି ଆର ଜନ୍ମରେ କରିବି, କିନ୍ତୁ ଆର ଜନ୍ମରେ ହେଲେ ବି ତ କରିବାକୁ ପଡ଼ିବ ନା। ଯଦି କରିବା ପାଇଁ ପଡ଼ିବ, ବର୍ତ୍ତମାନ କାହିଁ ନ କରିବା? ଯଦି ଆମକୁ ସେ କାମ କରିବା ପାଇଁ ପଡ଼ିବ, ବର୍ତ୍ତମାନ କାହିଁ ନ କରିବା? ବର୍ତ୍ତମାନ କରିକରି ଯିବା, ଯେତିକି ହେଲା ହେଲା, ନହେଲେ ନାହିଁ, ଯେତିକି ହେଲା ସେତିକି ତ ରହିଗଲା ନା, ଭକ୍ତିର ତ ବିନାଶ ନାହିଁ। ତେଣୁ ଆଶାବନ୍ଧ। ଆଚ୍ଛା, ଷଷ୍ଠ, ଷଷ୍ଠ ହେଉଛି ସମୁତ୍କଣ୍ଠା। ସମୁତ୍କଣ୍ଠା, ସମୁତ୍କଣ୍ଠା ମାନେ ଭଗବତ ସେବା ନିମିତ୍ତ ତୀବ୍ର ଉତ୍କଣ୍ଠା। ଆଶା ହେଲା କୃପା ପାଇବା ପାଇଁ, ସମୁତ୍କଣ୍ଠା ହେଉଛି ସେବା ପାଇଁ ତୀବ୍ର ଉତ୍କଣ୍ଠା। ଆମେ ବିଚାର କରି ନେବା ଉଚିତ ଆମେ କେଉଁ ସ୍ଥିତିରେ ଅଛେ। ଆମର ସେବା ପାଇଁ ତୀବ୍ର ଉତ୍କଣ୍ଠା ଆସୁଛି, କିନ୍ତୁ ଶୁଦ୍ଧ ଭକ୍ତଙ୍କର ସେଟା, ଶୁଦ୍ଧଭକ୍ତ ତ ପ୍ରେମ ସ୍ଥିତିରେ ଅଛନ୍ତି। ପ୍ରେମ ଅଙ୍କୁରୋଦ୍ଗମ ହେଲା ମାନେ ତ ଏଇ ନଅଟା ଲକ୍ଷଣ ପ୍ରକାଶ ପାଇବ। ସେବା ପାଇଁ, ଭଗବତ ସେବା ପାଇଁ ତୀବ୍ର ଉତ୍କଣ୍ଠା। ଆପଣମାନେ ଦେଖୁନାହାନ୍ତି, ଆମର ପ୍ରଭୁପାଦ ମହାରାଜ ଗୋଟିଏ ମୁହୂର୍ତ୍ତ ବି ରହିପାରୁନଥିଲେ, ଗୋଟିଏ ମୁହୂର୍ତ୍ତ ସେମାନେ ବସିପାରୁନଥିଲେ। ଗୁରୁଦେବଙ୍କର ବି ସେୟା ନା, ସବୁ ସବୁ ଆଚାର୍ଯ୍ୟଙ୍କର, ପ୍ରଭୁପାଦଙ୍କ ସବୁ ଶିଷ୍ୟମାନେ ବର୍ତ୍ତମାନ ଦେଖୁନାହାନ୍ତି, ବର୍ତ୍ତମାନ ବି ପ୍ରଭୁପାଦଙ୍କ ସବୁ ଶିଷ୍ୟମାନେ ସେୟା, ସେବା ପାଇଁ ସବୁ ସମୟରେ ପ୍ରୟାସ। ଅସମର୍ଥ ହେଲା ପରେ ମଧ୍ୟ ସବୁ ଶିଷ୍ୟମାନଙ୍କର ଅବସ୍ଥା ସେୟା, ପ୍ରଭୁପାଦଙ୍କର ଶାରୀରିକ ଶରୀର ତାଙ୍କୁ ସପୋର୍ଟ କରୁନି, କିନ୍ତୁ ସେମାନେ ସେବା ପାଇଁ କେମିତି ଉତ୍କଣ୍ଠିତ। ଭକ୍ତିମୟ ଠାକୁର ଯିଏ ଟୀକା ରଚନା କରିଛନ୍ତି, ତାଙ୍କର ଉତ୍କଣ୍ଠା ଆପଣ ତ ସମସ୍ତେ ଜାଣିଛନ୍ତି। ଭକ୍ତିମୟ ଠାକୁର ପାଖକୁ ଯିଏ ଯାଆନ୍ତି, ଭକ୍ତିମୟ ଠାକୁର କ'ଣ ଚାହିଁପାରନ୍ତିନି, ପଲକ ପଡ଼ିଯାଇଥାଏ, ପଲକ ଉଠେଇ ଦେଖନ୍ତି। ସେ ସମୟରେ ବି ସେ କ'ଣ କୁହନ୍ତି, କ'ଣ କୁହନ୍ତି ଜାଣିଛ ତ? କ'ଣ କୁହନ୍ତି, କିଏ କହିପାରିବେ? ଭକ୍ତିମୟ ଠାକୁର ସେ ସମୟରେ ବି କୁହନ୍ତି, କ'ଣ କୁହନ୍ତି ଉତ୍କଣ୍ଠାର ସେବା ପାଇଁ ଉତ୍କଣ୍ଠା ଦେଇ କ'ଣ କୁହନ୍ତି? ହଁ, ମୋର ଯଦି ଶକ୍ତି ଥାଆନ୍ତା ବର୍ତ୍ତମାନ ମଧ୍ୟ ମୁଁ ଘୋଡ଼ା ଉପରେ ଚଢ଼ିଯାଇ ପ୍ରଚାର କରନ୍ତି। ଭକ୍ତିମୟ ଠାକୁର ଏ କଥା କହୁଥିଲେ, ସମୁତ୍କଣ୍ଠା ଦେଖୁନା। ମୋର ବୟସ ଯଦି ରହନ୍ତା ବା ଯଦି ଶକ୍ତି ମୋର ଥାଆନ୍ତା, ତାହେଲେ ବର୍ତ୍ତମାନ ମୁଁ ଘୋଡ଼ାରେ ଯାଇକି ପ୍ରଚାର କରନ୍ତି। ଆଚ୍ଛା, ଗୋଟେ ସାଧାରଣ କଥା ବିଚାର କରନ୍ତୁ, ଭକ୍ତିମୟ ଠାକୁର ସେ ସମୟରେ ବିଚାର କରୁଛନ୍ତି ପ୍ରଚାର କରିବା ପାଇଁ। ଆଚ୍ଛା, ତା ପୂର୍ବରୁ କ'ଣ ସେ ପ୍ରଚାର କରିନାହାନ୍ତି? ଆଉ କ'ଣ ପ୍ରଚାର କରିଥାନ୍ତି? ଆମେ ତ ସେ ଯେତିକି ରଚନା କରିଛନ୍ତି ଆମେ ଆମ ଜୀବନ ସାରା ପଢ଼ିକି ସାରିପାରିବା? କୌଣସି ସାଧକ କେହି କହିପାରିବନି ଯେ ମୁଁ ସବୁଜ ପଢ଼ିକି ସାରିଦେବି। ପଢ଼ନ୍ତୁ ତ ଦେଖି, ସାରନ୍ତୁ, ସାରିବା ପାଇଁ ଚେଷ୍ଟା କରନ୍ତୁ, ସାରିପାରିବେନି। କେତେ ରଚନା କରିଛନ୍ତି, ଶହେଟା ଗ୍ରନ୍ଥ ବା, ଦଶଟା ରଚନା କରିଛନ୍ତି କ'ଣ ପାଇଁ? ପ୍ରଚାର ପାଇଁ ତ। ନହେଲେ ସେମାନେ ରଚନା କରିବା ଆବଶ୍ୟକ କ'ଣ? ପ୍ରଭୁପାଦ ରଚନା କରିଛନ୍ତି କ'ଣ ପାଇଁ? ସେ କ'ଣ ଭଜନର ସ୍ୱାଦ ଜାଣିନଥିଲେ କି, ଚାଖିନଥିଲେ କି? ଆଉ ସେ ରଚନା କରିଛନ୍ତି କ'ଣ ପାଇଁ? ପ୍ରଚାର ପାଇଁ ନା। ତେଣୁ ଇଏ ହେଲା ସମୁତ୍କଣ୍ଠା। ଆଚ୍ଛା, ଆଉ କ'ଣ? ସପ୍ତମ ହେଉଛି ନାମ ଗାଁରେ ସଦା ରୁଚି। ନାମ ଗାଁରେ ସଦା ରୁଚି, ଆମକୁ ନିଜକୁ ନିଜେ ତର୍ଜମା କରିବା ଆବଶ୍ୟକ। ଆମେ ନାମ ଗାଁରେ ଆମର ସଦା ରୁଚି ରହୁଛି କି ନା? ତାମାନେ ଆମର ପ୍ରେମ ଅଙ୍କୁରୋଦ୍ଗମ ହେଇନି, ଭାବାଙ୍କୁର ହେଇନି, ପ୍ରେମ ନାହିଁ, ଭାବାଙ୍କର କଥା କହୁଛନ୍ତି, ଭାବଙ୍କର ହେଇନି, ଏ ତ ଭାବର କଥା, ପ୍ରେମ କଥା ତ ଆହୁରି ଉର୍ଦ୍ଧ୍ୱରେ, ଭାବଙ୍କରୋଦ୍ଗମ ହେଇନି। ନାମଗାନେ ସଦା ରୁଚି, ନାମଗାନରେ ସବୁବେଳେ ରୁଚି, ଜପ ଆମେ କରୁଛନ୍ତି ରୁଚି, ଶ୍ରଦ୍ଧାରେ ନାମ କରିବା, ଜପ କରିବା, ଆମର ତ ନାମ କଲା ମାନେ ତ ମନ କୁଆଡ଼େ ନିଦ ଆସି ପହଞ୍ଚିଯାଉଛି, ନାମ ଚାଲିଥିବ, ମୋବାଇଲ ବି ଚାଲିଥିବ, କ'ଣ ସେଟାକୁ କହିବା ଆବଶ୍ୟକ ନାହିଁ, ସେଟା ଆଲୋଚନା ହେଇସାରିଛି। କିନ୍ତୁ ଇଏ ହେଉଛି ଆମର ସ୍ଥିତି, କହିବା ତାତ୍ପର୍ଯ୍ୟ ଏଇ ସ୍ଥିତିରେ ଯେ ଆମେ ଅଛେ, ଏ ଶ୍ଳୋକ ଆମ ପାଇଁ କ'ଣ ପ୍ରଯୁଜ୍ୟ ନୁହଁ, କାରଣ ଏ ପା ଭାବର କଥା, ପ୍ରେମର କଥା, ୟା ପର ଶ୍ଳୋକ ତ ଆହୁରି ଉର୍ଦ୍ଧ୍ୱରେ, ତା ପର ଶ୍ଳୋକ ତ ଆହୁରି ଉର୍ଦ୍ଧ୍ୱରେ। ଆଚ୍ଛା, ଆଉ କ'ଣ ଅଷ୍ଟମ ହେଉଛି, ଆସକ୍ତି ସ୍ତତ୍ ଗୁଣାଖ୍ୟାନେ, ଆସକ୍ତି ସ୍ତତ୍ ଗୁଣ ଆଖ୍ୟାନେ, ଇଏ ହେଲା ଭାବର ଅଙ୍କୁରୋଦ୍ଗମ ସ୍ଥିତି। ଭଗବାନଙ୍କର ଗୁଣ ବ୍ୟାଖ୍ୟା କରିବା ପାଇଁ ଆସକ୍ତି, ଦେଖନ୍ତୁ ଶୁଦ୍ଧ ଭକ୍ତଙ୍କର ସ୍ଥିତି, ସବୁ ଶୁଦ୍ଧ ଭକ୍ତଙ୍କ ସ୍ଥିତି ସେୟା, ଯେତେ ଆମର ଆଚାର୍ଯ୍ୟମାନେ ଅଛନ୍ତି ସବୁ ସେୟା। ଆଚ୍ଛା, ନବମ ହେଉଛି ପ୍ରୀତିସ୍ତତ୍ ବସତି ସ୍ଥଳେ, ଭଗବତ ଲୀଳାସ୍ଥଳ ପ୍ରତି ପ୍ରୀତି, ଭଗବାନଙ୍କ ଲୀଳାସ୍ଥଳ ଯେଉଁଠି ଅଛି, ଭଗବାନଙ୍କ ଲୀଳାସ୍ଥଳ ପ୍ରତି ପ୍ରୀତି, ପ୍ରେମ, ଶ୍ରଦ୍ଧା, ଭକ୍ତି। ଇତ୍ୟାଦୟ ଅନୁଭାବାସୀର ଜାତ ଭାବାଙ୍କୁରେଇ ଜନେ, ଇତ୍ୟାଦୟ ଏଇ ଯେଉଁ ନଅଟା, ଇତ୍ୟାଦୟ ଅନୁଭାବା ସେଉ ଜାତ ଭାବାଙ୍କୁରେଇ ଜନେ, ଭାବ ଅଙ୍କୁରୋଦ୍ଗମ ହେଇଥିବା ଜନ ପାଖରେ ଏଇ ନଅଟି ଲକ୍ଷଣ ପ୍ରକାଶ ପାଏ। ମହାପୁରୁଷ ସେକଥା କହିଲେ, ଯାହାର ହୃଦୟ ଏଇ ଭାବାଙ୍କୁର ହୟ, ତାହାତେ ଏତେକ ଚିହ୍ନ ସର୍ବଶାସ୍ତ୍ରେ କୟ, ତା ପାଖରେ ଏସବୁ ଚିହ୍ନ ସର୍ବଶାସ୍ତ୍ରରେ କୁହାହଉଛି, ଏସବୁ ଚିହ୍ନ ତା ପାଖରେ ପ୍ରକାଶ ପାଇବ। ଏଇ ନବପ୍ରୀତ୍ୟଙ୍କର ଯାର ଚିତ୍ତ ହୟ, ପ୍ରାକୃତ କ୍ଷୋଭେ ତାର କ୍ଷୋଭ ନାହିଁ କୟ। ଏଇ ନଅଟା ଯାହା ପାଖରେ ଅଛି ଭାବର ଲକ୍ଷଣ ସବୁ ପ୍ରକାଶ ପାଉଛି, ପ୍ରାକୃତ କ୍ଷୋଭରେ ସେ କେବେ କ୍ଷୋଭିତ ହୁଅନ୍ତିନି, ଅର୍ଥାତ୍ ଭୌତିକ ବିଷୟବସ୍ତୁମାନଙ୍କ ଦ୍ୱାରା ସେ କେବେ ବିଚଳିତ ହୁଅନ୍ତି ନାହିଁ। ଭୌତିକ ବିଷୟବସ୍ତୁ ଜୀବ ଭୌତିକ ଜଗତରେ ପଡ଼ିଛି, କିନ୍ତୁ ଭୌତିକ ବିଷୟବସ୍ତୁ ପାଇଁ ସେ କୌଣସି ବିଚଳିତ ହେବେ ନାହିଁ। ଆଚ୍ଛା, ପୁଣି ଭକ୍ତି ଠାକୁର କ'ଣ କହୁଛନ୍ତି, ପୁଣି କହୁଛନ୍ତି, ଶୁଦ୍ଧ ସତ୍ତ୍ୱ ବିଶେଷାତ୍ମା ପ୍ରେମ ସୂର୍ଯ୍ୟାଂଶ ସାମ୍ୟ ଭାବ ରୁଚି ଭି ଚିତ୍ତମଶୃଣ କୁଦସୋ ଭାବୋଚ୍ୟତେ। ପୁଣି ଶୁଦ୍ଧ ସତ୍ତ୍ୱ ବିଶେଷାତ୍ମା ପ୍ରେମ ସୂର୍ଯ୍ୟାଂଶ ସାମ୍ୟ ଭାବ, ପୁଣି ଯେଉଁ ଭକ୍ତି ଶୁଦ୍ଧ ସତ୍ୟସ୍ୱରୂପା ପ୍ରେମ ରୂପ ଉଦ୍ୟମାନ, ପ୍ରେମ ରୂପ ସେ ଉଦ୍ୟମାନ କିରଣ ସଦୃଶ ଅଟେ, ରୁଚିଶ୍ଚ ଚିତ୍ତମାଶ୍ରଣ୍ୟ ଯାହା ରୁଚି ଦଶା ଦ୍ୱାରା କ'ଣ କରେ, ଚିତ୍ତମାଶ୍ରଣ୍ୟ କୁଦୋଷ ଭାବ ଅଛି, ଚିତ୍ତକୁ ପୁରା ଆର୍ଦ୍ର ବନେଇ ଦେଇଥାଏ, ତାକୁ କ'ଣ କୁହାଯାଏ, ଅସୌ ଭାବ ଉଚ୍ଚତେ, ସେଟା ହେଉଛି ଭାବ ଭକ୍ତି। ଇଏ ପୂର୍ବରୁ ଯାହା ଶୁଣିଲେ ଭାବର କ'ଣ ଅଙ୍କୁରୋଦ୍ଗମ ସ୍ଥିତି, ବର୍ତ୍ତମାନ କହୁଛନ୍ତି ଭାବସ୍ଥିତି, ଭାବସ୍ଥିତି କ'ଣ, ଭାବସ୍ଥିତି ହେଲା ଏହା, ଯେଉଁ ଲକ୍ଷଣରେ ଯେଉଁ ଭକ୍ତର ଶୁଦ୍ଧ ହୃଦୟ କ'ଣ ଶୁଦ୍ଧ ସତ୍ୟ ସ୍ୱରୂପା ପ୍ରେମ ରୂପ କ'ଣ ସୂର୍ଯ୍ୟକିରଣ ଭଳି ଆଲୋକିତ ହେଇଥିବ, ଏବଂ ରୁଚି ଦଶା ଦ୍ୱାରା ଚିତ୍ତକୁ ସେ ପୁରା ଆର୍ଦ୍ର କରାଇଥାଏ, ସେଥିପାଇଁ ମୁଁ କହିଥିଲି ନା ୟାକୁ ବୁଝିବା ମୁସ୍କିଲ, କ'ଣ ବୁଝିବେ ବୁଝୁନାହାନ୍ତି, ଏହାର ଅର୍ଥ ଏହା, ଏ ଶ୍ଳୋକ ବି ଭକ୍ତିର ସମସ୍ତ ସେମିତି ଭକ୍ତି ଠାକୁର ଏ ଶ୍ଳୋକକୁ ଆଣି ରଖୁଛନ୍ତି। ଇତି ଲକ୍ଷଣ, ବର୍ତ୍ତମାନ କହୁଛନ୍ତି, ଇତି ଲକ୍ଷଣେନ ଭାବସ୍ୱରୂପ ରତେ ପ୍ରେମାଙ୍କୁରତ୍ୱ ପ୍ରେମ ପରମାଣୁତ୍ୱ ସିଦ୍ଧ୍ୟତି। ଇତି ଲକ୍ଷଣ, ଏଇସବୁ ଲକ୍ଷଣ ଦ୍ୱାରା ଭାବସ୍ୱରୂପ ରତେ, ଭାବସ୍ୱରୂପ ରତିର ପ୍ରେମାଙ୍କୁରତ୍ୱ ପ୍ରେମ ପରମାଣୁତ୍ୱ ସିଦ୍ଧ୍ୟତି, ଭାବସ୍ୱରୂପ ରତିର ପ୍ରେମାଙ୍କୁରତ୍ୱ ଏବଂ ପ୍ରେମ ପରମାଣୁତ୍ୱ ସିଦ୍ଧି ହୋଇଥାଏ, ପ୍ରେମଙ୍କୁର ଏବଂ ପ୍ରେମ ପରମାଣୁତ୍ୱ, ଅର୍ଥାତ୍ ଏ ଯେ ପ୍ରେମର ପ୍ରଥମ ଅବସ୍ଥାଟାକୁ ହିଁ ଭାବ କୁହାଯାଏ। ଦେଖୁନାହାନ୍ତି ପୁଣି ଆଉ ଗୋଟେ ଭକ୍ତିର ସନ୍ତୋଷ ଶ୍ଳୋକ ଆଣି ରଚନା କରିଛନ୍ତି, ପ୍ରେମଣସ୍ତୁ ପ୍ରଥମାବସ୍ଥା ଭାବ ଇତି ଅଭିଧୀୟତେ ସତ୍ତ୍ୱିକା ସ୍ୱଳ୍ପମାତ୍ରା ସିଉ ଅତ୍ରାଶ୍ରୁ ପୁଲକାଦୟ। ଏଇଠି ବର୍ତ୍ତମାନ ଆଣିଲେ, ଏଇଠି ଏ ଯେଉଁ ପୁଲକାଶ୍ରୟ ଏ ଯେଉଁ ଶ୍ଳୋକ ଅଛି ଏଇଠି ବର୍ତ୍ତମାନ କହିବି, ध्यायं ध्यायं भगवतः पादंबुज जुगं तदा ईषत् विक्रियमाणात्मा छाद्र दृष्टि रभोदसौ। प्रेमणस्तु प्रथमावस्था भाव इति अविधीयते। प्रेमर जो प्रथम अवस्था ताकू कहे भाव। प्रथमावस्था भाव इति अविधीयते। एथिर कौन होता है सत्विका स्वल्पमात्रा स्यु अत्र अश्रु पुलकाद्वय। एथिर अश्रु पुलकादि सात्विक भाव अल्प मात्रा रे प्रकट होता है। क्यों स्थित रे प्रेमर प्रथम अवस्था जो भाव भाव स्थित रे एडाक प्रकट होता है पुणी स्वल्प मात्रा रे। ये जो सात्विक स्थिति कौन सात्विक स्थिति है कौन ए प्रेम ए कौन अश्रु पुलक ये सब। ध्यायं ध्यायं भगवत पदम्बुजं जुगं तथा ये अवस्था कौन करते हैं साधक पुनः 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 भगवान पादपद्म को सी चिंतन करता है ध्यान करता है। ईषद विक्रियमाण आत्मा सार्द्र दृष्टि रभोदस जार फलस्वरूप कौन होता है चित्त सात्विक विकार रे विकृत होता है। चित्त सात्विक विकार रे विकृत माने से सब लक्षण गुड़ा प्रकाश पाई थाए जमी चक्षु अश्रुए परिपूर्ण हो जा सब लक्षण प्रकाश पाए। ये श्लोक कहला पर भक्ति विनोद ठाकुर पुणी टीका रचना कर इत्यादि तंत्र पुराण वचन न प्रेम लक्षण या भक्ते जेतु अनुभावा सात्विक विकारादयश्च संति ते सर्वे कियत् परिमाणेन भावदशायम् अपिलक्ष्यन्ते। इत्यादि तंत्र पुराण वचनेन ये जो तंत्र बा पुराणर सब वचन रु सूचना पाउछि ये सब कौन सूचना करा जायछि सूचित करा जायछि कौन ना प्रेम लक्षणया भक्ते प्रेम बा भक्तर जो प्रेम दशारे भक्तिर प्रेम दशारे जो सब अनुभव आ सात्विक विकार आदि सब विद्यमान होता है कहले ना भक्ते जेतु अनुभव सात्विक विकार दश संति ते सर्वे कियत् परिमाणेन भावदशायाम अपिलक्ष्यन्ते से सब स्वल्प परिमाण भावदशार भी देखा दिए। ये बुझा मुश्किल ये सब स्वल्प परिमाण भावदशा देखा दबो। अच्छा ये कहले अनुभव सात्विक अनुभव कौन सात्विक कौन अनुभव कौन पुणी भक्ति सिंह श्लोकवाणी कहते अनुभव कौन प्रेम दशा जो भाव स्थिति अनुभव कौन कहले ना ये प्रेम लक्षण भक्ते जेतु अनुभव सात्विक विकार दयश्च अर्थात अनुभव विकार किसी रही सात्विक विकार किसी रही प्रेम दशारे अनुभव विकार कौन सात्विक विकार कौन अनुभव विकार हूँ एगुड़ाक कौन अनुभावश्च एते अनुभव होचंदि एसबु कौन कौन नृत्य विलुठितं गीतं क्रोशनं तनुमोचनं तनुमोटनं हुंकारे जृंभणं श्वास भूमालोकानपेक्षिता लालस्वटहासश्च घूर्णा हिक्कादयोऽपि चेति। ये होची अनुभव अनुभव एते एसबु अनुभव अनुभव माने अनुभव माने जहाँ कहे कृष्ण रतिर बाह्य विकार कृष्ण रति बा कृष्ण प्रेम एगुड़ा हूँ बाह्य विकार। बाह्य विकार कौन ये सब ये कत लक्षण देखु कृष्ण भक्ति जो कृष्ण प्रेम जो बाह्य विकार तेरटा लक्षण से तेरटा लक्षण कौन प्रथम कहते नृत्य 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 आम नृत्य करे प्रश्न आम तो नृत्य कर प्रेम अच्छे अच्छी आम तो नृत्य करे ना आम नृत्य कौन केतन समय आम तो नृत्य करे प्रेम अच्छी ना कहले आम नृत्य कौन स्वाभाविक नृत्य ना स्वाभाविक ना प्रेम रे प्रेम रे नृत्य जो कैसे आप भागवत देखिए एकादश स्कंद से कथा लिखाई क्वचित गायती हसती रुदती से श्लोक अच्छी से नृत्य भी करेंगे मानते कौन सी लज्जा आसंग किसी ना से प्रेम स्थिति ସେଟା ବେଳେବେଳେ ଆସେ କୌଣସି କୌଣସି ଭକ୍ତଙ୍କଠାରେ ବେଳେବେଳେ ଆସେ ଏଇଟା ହେଉଛି ପ୍ରେମର ସଂକୃତକମ ଏବା ସବୁ ବାହ୍ୟ ଲକ୍ଷଣ କ'ଣ ହେଲା ନୃତ୍ୟଙ୍ଗ ଦ୍ୱିତୀୟ ହେଉଛନ୍ତି ବିଲୁଠିତଙ୍ଗ ବିଲୁଠିତଙ୍ଗ ମାନେ ଭୂଇଁରେ ଲୁଟିଯିବେ ଏ ବି ଦେଖାଯାଏ କୌଣସି କୌଣସି ଭକ୍ତଙ୍କଠାରେ তৃতীয় হচ্ছে গীতম, গীত গান করিবা। চতুর্থ হচ্ছে ক্রোশনম, ক্রন্দন করিবে প্রেমরে, এয়া নুহে যে দুঃখরে কাঁদিবা। দেখা যায় বহুত ভক্ত, ভক্ত তো কুহাযিব বাহার লোক আসি কান্দি ভগবান পাখে, ভক্ত বি বেড়ে ভগবান প্রণাম করে সরি ক্রন্দন করতে, প্রেমরে ক্রন্দন করতে না, সমস্যা পাই ক্রন্দন করছি আমি। তো ক্রন্দনম ক্রোশনম, ক্রন্দনম প্রেমরে, সেটা কেমিতি কহিহবনি কেমিতি, কিন্তু আমি দেখিছ আমার গুরুদেব পাখে সমস্তে দেখিছেন, কে দেখি না বলে কইপারি, সমস্তে দেখিছেন গুরুদেব পাখে যদি কোন আহে আহে নীল শৈল গান করুন, তো সেটা কেমি সে স্থিতি আমি আম বুদ্ধি বলরে মাপি পারিয়া নাই, মাপিবা চেষ্টা করতু কেমি মাপি মাপি, সে ত্রিগুণাতীত অবস্থা, আমি তো তিনগুণ ভিতরে রয়েছে, প্রেমর স্থিতি হল সে কোণ আমি বুঝবা। ক্রোশনম এবং তনুমোটনম মানে দেহ কোণ যে কুঞ্চিত হয়ে যা মানে কোণ সংকুচিত হয়ে যা, দেহ কোণ তার কোণ শব্দ আইপারে, যেমি জগন্নাথ রূপ এটা কোণ কি নিজে সংকুচিত হয়েছে না, বঙ্কা হয়ে যা টঙ্কা মানে সেই হিন্দি লেখা মরড় না, দেহকে মরড় না, মরড় না মানে কোণ শরীর কো মরড় না, মরড় না মানে এই বঙ্কা হয়ে যা সংকুচিত হয়ে যা এইসব। আচ্ছা তারপরে হচ্ছে হুঙ্কার, হুঙ্কার ইয়ে গোটে অনুভব, অনুভবর এইসব লক্ষণ হুঙ্কার। তারপরে হচ্ছে জুম্ভণ, জুম্ভণ মানে হাই মারিবা, হাই মারিবা কি কো তাহলে যে ঝাড়ু ফঙ্গ করছেন সেটা আমি শুনছিল না, সে বিষয় ঝাড়ু ফঙ্গ যে করছে সে তো অনবরত হাই মারুছে, কারণ সে প্রেমের হাই মারুছে না, না না সেটা নেই, প্রেমর প্রেমর স্থিতি। আউ শ্বাস ভূমা, শ্বাস ভূমা শ্বাস নেওয়া বহুত মানে দীর্ঘ কোণ বারম্বার শ্বাস নেওয়া, এই লোকানুপেক্ষিতা লোকাপেক্ষার রহিত, লোক কোণ কে সেটা চিন্তা নেই। আচ্ছা লালাশব প্রেমরে, এমিতি প্রেমর অবস্থা থাকবে পাঠ লাল বহুত জানিপার, তার সেটা দেখুন যেগুলো ব্যাখ্যা করিয়া বি মুশকিল, তার ব্যক্তি যদি সে ঘুমাইকি যদি পাঠ লাল হয়ে পড়ছে, মু প্রেমর লাল হয়ে পড়ছে সে বুঝবো ইয়া, বা কোণী বয়স্ক লোক বয়স হল পরে পেটর বলা সেটা কি প্রেম, সেটা প্রেম নাই আমি বুঝিপারি না, এসব প্রেমর বিকার কোণ বুঝবে কোনো বুঝিপারি, আমার তো সে কোণ কুহযিব জপ, জপ করিয়া বেলা তো দেখা যায় ভক্ত পাখে সেটা হুয়ে, জপ করি ভক্ত মানের অবস্থা এমনি হয়ে পেটর আলাপ হয়ে পুরা জপ বেগে ভিজি যাই, সেটা কোণ প্রেম না কোণ, কোণ কত হচ্ছে না নাই হচ্ছে সেমি, এটা প্রেম নাই আমি বুঝিপারি। আচ্ছা অটাহাস্য, অটাহাস্য অটাহাস্য মানে যে অটাহাস্য মারুছে সবুজ সে ভাই প্রেমের অছি, সে প্রেমের স্থিতি কোণ বুঝবে কোনো আপনার শুণন্তু এইসব লক্ষণ। অনুভাবস্য ইয়ে হচ্ছে অনুভব বা কৃষ্ণ, কৃষ্ণ রতির কৃষ্ণ প্রেমর ইয়ে হচ্ছে বাহ্য বিকার, অটাহাস মারি অটাহাস মানে যে তাহলে তো যে নাটকরে যে রোল করছেন কোণ কংস রাবণ হুহা হা যে হসছেন, সে তো কোণ তাহলে তো সে প্রেমের বশবর্তী হয়ে কি বিচার করব, না না সেটা নু। আউ ঘূর্ণা, ঘূর্ণা মানে কোণ, ঘূর্ণা মানে থরিবা বা ডিকশনারি দেখুলি, ডিকশনারি লেখাইছেন মুভিং টু অ্যান্ড ফ্রো, মুভিং টু অ্যান্ড ফ্রো, টু অ্যান্ড ফ্রো মানে কোণ আগ পছ হবা, এপট সেপট, হ্যাঁ এপট সব, হ্যাঁ এপট হব সেপট হব, টু অ্যান্ড ফ্রো আমার পড়ুলো ভুলে যাই, সিম্পল হারমোনিক মোশন পড়ুল সেটা না, জয় শ্রী শ্রী গৌরনিতায় শ্রী শ্রী কৃষ্ণ রাম শ্রী শ্রী জগন্নাথ বলদেব সুভদ্রা মহারানী কি জয়। এবং শেষরে ତ୍ରୟୋଦଶ ଲକ୍ଷଣ ହେଉଛି ହିକା, ହିକା ଦୟୋପି ଚେତି, ହିକା ହିକା ଆସିବା, ହେକୁଡ଼ିମ। ଇଏ ହେଉଛି ଅନୁଭବର, ଇଏ ହେଉଛି ତେରଟା ଲକ୍ଷଣ, ଅର୍ଥାତ୍ କୃଷ୍ଣ ପ୍ରେମର ଇଏ ହେଉଛି ତେରଟା ଲକ୍ଷଣ। ଆମେ ଶୁଣିଲେ ନା ଟିକାରେ କ'ଣ କହିଲେ ଭକ୍ତିମ ଠାକୁର, ପ୍ରେମ ଲକ୍ଷଣା ଭକ୍ତେ ଯେହେତୁ ଅନୁଭାବା ସାତ୍ତିକା ବିକାରଦୟଶ୍ଚ ସନ୍ତି ତେ ସର୍ବେ କିୟତ୍ ପରିମାଣେନ ଭାବଦଶାୟାମ୍ ଅପି ଲକ୍ଷନ୍ତେ, ଅର୍ଥାତ୍ ପ୍ରେମ ଦଶାରେ ଯେଉଁ ଅନୁଭାବର ଲକ୍ଷଣ ଏବଂ ସାତ୍ତ୍ୱିକ ବିକାର ସବୁ ଲକ୍ଷଣ ପ୍ରକାଶ ପାଇଥାଏ, ଭାବଦଶାରେ ସେଗୁଡ଼ାକ କିଞ୍ଚିତ୍ କିଞ୍ଚିତ୍ ପ୍ରକାଶ ପାଇଥାଏ। ତ ଆମ ପାଖରେ ଯଦି ଏଇ ଲକ୍ଷଣ କୌଣସି କୌଣସି ସ୍ଥାନରେ ପ୍ରକାଶିତ ହେଉଛି, ତାହେଲେ ଏଇଟା ଭାବସ୍ଥିତିର କିଞ୍ଚିତ୍ ଲକ୍ଷଣ ପ୍ରକାଶ ପାଉଛେ। ତା ମାନେ ନୁହେଁ ଯେ ଆମେ ସବୁ ଭାବସ୍ଥିତିକୁ ପଳେଇ ଯାଇଛେ, ନା କିଞ୍ଚିତ୍ ଲକ୍ଷଣ ପ୍ରକାଶ ପାଉଛି। ବେଳେବେଳେ ସେଇଟା ଆସେ, ଯେଉଁଦିନ ନିରପରାଧ ଭଜନ ହେଇଥିବ, ନିରପରାଧ ଭଜନ ଯେଉଁଦିନ କରିଥିବେ ସେଦିନ ଏଇ ଭାବଟା କିଛି କିଛି ପ୍ରକାଶିତ ହେଇପାରେ। ସମସ୍ତଙ୍କ ପାଖରେ ସବୁଯାକ ପ୍ରକାଶିତ ହେବ ସେମିତି କୁହାଯାଇପାରିବନି, କାହା ଭଗବାନ ଜାଣନ୍ତି କାହା ପାଖରେ ହେବ। ଆଚ୍ଛା, ସାତ୍ତ୍ୱିକ ଲକ୍ଷଣ କ'ଣ? ପୁଣି ଭକ୍ତିମନ ଠାକୁର କହୁଛନ୍ତି ଏସବୁ କହିବା ତାତ୍ପର୍ଯ୍ୟ କ'ଣ, ୟା ସହିତ ସବୁ ସମ୍ବନ୍ଧିତ। ସେ ଭକ୍ତିମନ ଠାକୁର ତାଙ୍କ ଟିକାର ଭଳିଆ ସରଚନା କରିଛନ୍ତି ନା, ସାତ୍ତ୍ୱିକ ଲକ୍ଷଣ କ'ଣ, ସାତ୍ତ୍ୱିକ ବିକାର ଆସ ଏତେ, ସାତ୍ତ୍ୱିକ ବିକାର ହେଉଛି ଏଇସବୁ। ସାତ୍ତ୍ୱିକ ଲକ୍ଷଣ ହେଉଛି ଆଠଟା, କ'ଣ ଲକ୍ଷଣ ଆଠଟା? ପୁଣି ଭକ୍ତିର ସଦସିନ୍ଦ୍ର ରାଣୀ ସେ ଶ୍ଳୋକକୁ କହିଛନ୍ତି, ତେ ସ୍ତମ୍ଭ ସେଦ ରୋମାଞ୍ଚା ସ୍ୱରଭେଦ ଥବେ ପଥୁ ବୈବନ୍ୟମ ପ୍ରଳୟ ଇତି ଅଷ୍ଟ ସାତ୍ତ୍ୱିକ ସ୍ମୃତା। ସାତ୍ତ୍ୱିକ ଭାବର ଇଏ ହେଉଛି ଆଠଟା ଲକ୍ଷଣ। ତେ ସ୍ତମ୍ଭ, ସ୍ତମ୍ଭ ମାନେ ଜଡ଼ତା, ମାନେ ରହିଛି ରହିଛି ପୁରା ଜଡ଼ ହେଇକି ରହିଛି ସ୍ତମ୍ଭ, ସାତ୍ତ୍ୱିକ ବିକାର ଏହାର ସବୁ ଲୀଳା ସବୁ ରହିଛି। ମୁଁ ତ ରାଧାକୃଷ୍ଣ ଥରେ କହିଥିଲି ସେ ଲୀଳା, ସାତ୍ୱିକ ମାନେ ସେ ରହିଯାଇଥିବ, ସ୍ତମ୍ଭ ହେଇକି ରହିଛି, ଜଡ଼ ହେଇକି ରହିଛି, ମାନେ ଯିଏ ଭାବେ ବୋଧେ ଚାଲିଯାଇଛନ୍ତି, ସ୍ୱର ଛାଡ଼ି ଦେଇଛନ୍ତି, ସେଭଳି ରହିଯିବି ସ୍ତମ୍ଭ। ଏବଂ ସ୍ୱେଦ ପୁରା ଝାଳ ବାହାରିବ ପ୍ରବଳ, ଏସବୁ ସାତ୍ୱିକ ବିକାର। ସାତ୍ୱିକ ବିକାର ଆଠଟା, ଝାଳ ସ୍ୱେଦ ବାହାରିବ, ତା ମାନେ ଆମେ ପରିଶ୍ରମ କରି ଝାଳ ବାହାରି ପଡ଼ୁଛୁ, ଏଇଟା ସାତ୍ୱିକ ବିକାର ବୋଲି ବିଚାର କରିବା ଉଚିତ ନୁହଁ। ପ୍ରେମରେ ଭଗବାନଙ୍କ ସେ ପ୍ରେମର ଇଏ ହେଉଛି ଲକ୍ଷଣ। ଆଚ୍ଛା, ରୋମାଞ୍ଚ, ରୋମାଞ୍ଚ ପୁଲକିତ ହେବ, ମହାପ୍ରଭୁଙ୍କ ସ୍ୱର ପୁଲକିତ ହେଉଥିଲା କି ନାହିଁ? ମହାପ୍ରଭୁଙ୍କ ସ୍ୱର ଯେଉଁ ପୁଲକିତ ହେଉଥିଲା ତାକୁ କାହା ସହିତ ତୁଳନା କରାହେଇଛି? ହଁ, ପଣସର କଣ୍ଟା ସହିତ ତୁଳନା କରାହେଇଛି, ମାନେ ପଣସ ଉପରେ ଯେଉଁ କଣ୍ଟା ଥାଏ, ମହାପ୍ରଭୁଙ୍କ ରୋମ ସବୁ ସେଭଳି ଠିଆ ହେଉଥିଲା, ରୋମାଞ୍ଚା। ଏବଂ ସେ ତାପରେ କହୁଛନ୍ତି ସ୍ୱରଭେଦ, ସ୍ୱରଭେଦ ସ୍ୱର ଭାଙ୍ଗିଯିବ, ଅର୍ଥାତ୍ ଗଦଗଦ ବଚନ ହେବ, ଗଦଗଦ ବାଣୀ ହେବ, ଏଇଠି ତ ସେ କଥା ହିଁ କହୁଛନ୍ତି, ଗଦଗଦ ଧ୍ୟାଗିରା ଗଦଗଦ। ଏବଂ ପଞ୍ଚମ ହେଉଛି ବେପଥୁ, ବେପଥୁ ମାନେ କମ୍ପ। ଏବଂ ଷଷ୍ଠ ହେଉଛି ବୈବର୍ଣ୍ଣ୍ୟମ, ବୈବର୍ଣ୍ଣ୍ୟ ଅର୍ଥାତ୍ ବର୍ଣ୍ଣ ବିକାର, ବର୍ଣ୍ଣ ବି ପରିବର୍ତ୍ତନ ହେଇଯାଏ। ତାପରେ ଅଶ୍ରୁ, ଅଶ୍ରୁ ଅଶ୍ରୁ ନିର୍ଗତ ହେବା, ଏସବୁ ସାତ୍ୱିକ ବିକାର, ସାତ୍ୱିକ ବିକାର ଏସବୁ ଦେଖାଯାଏ ଭାବସ୍ଥିତିରେ। ବା ଯେଉଁମାନେ ଭାବସ୍ଥିତିକୁ ଟିକେ ଟିକେ ଉନ୍ନୀତ ହେଉଛନ୍ତି ତାଙ୍କ ପାଖରେ ସାତ୍ୱିକ ବିକାର ସବୁ ପ୍ରକାଶିତ ହେଇଥାଏ। ଏବଂ ଶେଷରେ ଅଷ୍ଟମ ଭାବଟା ହେଉଛି ପ୍ରଳୟ, ପ୍ରଳୟ ପ୍ରଳୟ ମାନେ, ପ୍ରଳୟ ମାନେ ମୂର୍ଚ୍ଛା ଭାବ, ମୂର୍ଚ୍ଛା ଭାବ। ଯେଉଁମାନେ ପ୍ରେମୀ ଭକ୍ତ ତାଙ୍କ ପାଖରେ ଗୁଡ଼ା ସବୁ ମହାପ୍ରଭୁଙ୍କର ଲୀଳାରେ ଦେଖୁନାହାନ୍ତି, ମହାପ୍ରଭୁ କେତେ ଜାଗାରେ ଏସବୁ ଭାବ ପ୍ରକାଶ କରିଛନ୍ତି, ବହୁ ଜାଗାରେ ବହୁ ଲୀଳାରେ ମହାପ୍ରଭୁଙ୍କର ଏସବୁ ଭାବ ପ୍ରକାଶ ହେଇଛି। ଆଚ୍ଛା, ବର୍ତ୍ତମାନ ଭକ୍ତିମନ ଠାକୁର ତାଙ୍କ ଟିକାରେ କହୁଛନ୍ତି, ଏସାଂ ମଧ୍ୟ ନୃତ୍ୟ ଗୀତ ଅଶ୍ରୁ ପୁଲକ ସ୍ୱରଭେଦା ଭାବଦଶାୟାଂ ବିଶେଷଣ ଲକ୍ଷିତା। ଏସବୁ ଭିତରେ ଆମେ ଯେଉଁ ଶୁଣିଲେ ଅନୁଭବର ଯେଉଁ ତେରଟା ଲକ୍ଷଣ, ସାତ୍ତ୍ୱିକ ଭାବର ଯେଉଁ ଆଠଟା ଲକ୍ଷଣ, ଏ ଭିତରୁ ନୃତ୍ୟ ଗୀତ ଅଶ୍ରୁ ପୁଲକ ସ୍ୱରଭେଦା ଭାବଦଶାୟାଂ ବିଶେଷଣ ଲକ୍ଷିତା, ବିଶେଷତ୍ୱ ଲକ୍ଷିତା। ଭାବଦଶାରେ ମୁଖ୍ୟତଃ ଭାବଦଶାରେ ଏଇସବୁ ଜିନିଷ ଗୁଡ଼ାକ ଦେଖା ଦେଇଥାଏ। ଅତଏବ ତଦୃଶା ଲକ୍ଷ୍ୟତ୍ୱା ବଦତି ଶିକ୍ଷକ ଚୂଡ଼ାମଣି ଶ୍ରୀ ଗୌରଚନ୍ଦ୍ର, ଅତଏବ ତଦୃଶା ଲକ୍ଷ୍ୟତ୍ୱା ୟାକୁ ଦର୍ଶନ କରିକି ବଦତି ଶିକ୍ଷକ ଚୂଡ଼ାମଣି, ତାକୁ ଦର୍ଶନ କରିକି କହୁଛନ୍ତି, କିଏ କହୁଛନ୍ତି? ଶିକ୍ଷକ ଚୂଡ଼ାମଣି, ଶିକ୍ଷକ ଚୂଡ଼ାମଣି ଯିଏ, ସେ ଶିକ୍ଷାଷ୍ଟକ ହେଇଛ ନା, ଯିଏ ଶିକ୍ଷା ଦେଇଛନ୍ତି, ସେ ଶିକ୍ଷକ ଚୂଡ଼ାମଣି ଶ୍ରୀ ଗୌରଚନ୍ଦ୍ର ସେ କହୁଛନ୍ତି, କ'ଣ କହୁଛନ୍ତି, ହେ କୃଷ୍ଣ, ହେ ନନ୍ଦନନ୍ଦନ, ତବ ନାମ ଗ୍ରହଣେ କଦା ମମ ନୟନେ ଅଶ୍ରୁଧାରା ବିଗଳିତା ଭବିଷ୍ୟନ୍ତି। ରହିଲେ ହେ କୃଷ୍ଣ, ହେ ନନ୍ଦନନ୍ଦନ, ତବ ନାମ ଗ୍ରହଣେ କଦା ମମ ନୟନେ ଅଶ୍ରୁଧାରା ବିଗଳିତା ଭବିଷ୍ୟନ୍ତି। ଆପଣଙ୍କ ନାମ କୀର୍ତ୍ତନ କରିକି କେବେ ମୋ ଆଖିରୁ ଅଶ୍ରୁଧାରା ବିଗଳିତ ହେବ, ନୟନଙ୍ଗଳ ଦେଶୁଧାରାୟ, ଅର୍ଥାତ୍ ମୁଁ କେବେ ଏଇ ନାମରେ ସେ ପ୍ରେମ ପାଇକି ଏ ଲକ୍ଷଣ ପ୍ରକାଶିତ ହେବ। ଏଇଟା ପୁଣି ପ୍ରେମର ଉଚ୍ଚ ସ୍ଥିତି କଥା କୁହାଯାଉନି, ଏଇଟା କ'ଣ କହିଲେ, ଭାବଦଶା, ଭାବଦଶାରେ ଏଇଟା ହେଉଛି। ଆଗେ ଭାବ କଥା କହିଛନ୍ତି, ତାପରେ ପ୍ରେମର କଥା ସବୁ କହିବେ। ତେଣୁ ମୋର କେବେ ଏମିତି ହେବ, ଆଉ କ'ଣ ହେବ, କଦା ବା ସ୍ୱରଭେଦ ଜନିତେନ ଗଦଗଦ ବାକ୍ୟନ ବଦନଂ ମମ ବିକ୍ରିୟା ଗମିଷ୍ୟନ୍ତି। କଦା ବା କେବେ ବା ସ୍ୱରଭେଦ ଜନିତେନ ଗଦଗଦ ବାକ୍ୟେନ, ସ୍ୱରଭଙ୍ଗ ହେଇକି ଗଦଗଦ ବାକ୍ୟରେ ସ୍ୱରଭଙ୍ଗ ହେଇକି ଗଦଗଦ ବାକ୍ୟରେ ବଦନଂ ମମ ବିକ୍ରିୟାଙ୍ଗ ଗମିଷ୍ୟତି, ମୋ ମୁଖ ବିକୃତ ହେବ। ଗଦଗଦ ବାକ୍ୟରେ ମୋ ମୁଖ କେବେ ବିକୃତ ହେବ ଆପଣଙ୍କ ନାମ କୀର୍ତ୍ତନ କରିକି, ହେ କୃଷ୍ଣ, ହେ ନନ୍ଦନନ୍ଦନ। ଆଉ କ'ଣ କହୁଛନ୍ତି, ମମ ବପୁଶ୍ଚ କଦା ପୁଲକିତଂ ଭବତି। ତାପରେ କହିଛନ୍ତି ନା, ପୁଲକିତ ନିଶ୍ଚିତଂ ବପୁ କଦା, ମୋ ବପୁ କେବେ ସେଭଳି ପୁଲକିତ ହେବ। ହେ ନାଥ, ତବ ନାମ ଗ୍ରହଣେ ମମାପି ଅଚିରେଣ ଏବ ତତ୍ତଦଶା ଲକ୍ଷଣଂ ଭବତୁ। ହେ ନାଥ, ଇଏ ବି ନିବେଦନ ପ୍ରଭୁ ପାଖରେ, ତବ ନାମ ଗ୍ରହଣେ ଭବିଷ୍ୟତ, ହେ ନାଥ ତବ ନାମ ଗ୍ରହଣେ, ଆପଣଙ୍କ ନାମ ଗ୍ରହଣ କରୁଛି, ଆପଣ ନାମ ସ୍ୱୀକାର କରିଛି, ଆପଣଙ୍କ ନାମ ଗ୍ରହଣ କରିବା ସମୟରେ ମମାପି ଅଚିରେଣ ହେବ ତତ୍ତଦଶା ଲକ୍ଷଣ ଭବତୁ, ଅଚିରାତ ମୋର ଏ ଦଶା ସବୁ ଆସୁ, ପ୍ରଭୁ ମୋତେ କୃପା କରନ୍ତୁ। ଶିକ୍ଷକ ଚୂଡ଼ାମଣି ଶିକ୍ଷା ଦେଉଛନ୍ତି, ଭକ୍ତି ନଗର ଲେଖିଲେନି କି, ତାଙ୍କର କ'ଣ ସ୍ଥିତି ନଥିଲା, ସିଏ ବା ଭଗବାନ, କିନ୍ତୁ ସିଏ ଶିକ୍ଷକ ଚୂଡ଼ାମଣି ସାଧକମାନଙ୍କୁ ଶିକ୍ଷା ଦେଉଛନ୍ତି, ହେ ନାଥ, ହେ କୃଷ୍ଣ, ମୋର ଏମିତି କେବେ ଭାବ ଆସୁ। ଆଉ ତାକୁ ହିଁ ରଚନା କରିଛନ୍ତି ଭକ୍ତି ଠାକୁର, ଟିକାର ତ ଏଇଟା ରଚନା କଲେ, ଭଜନ ସେଟା ରଚନା କରିନାହାନ୍ତି, ଭଜନ ସେଟା ରଚନା କରିଛନ୍ତି ନା, କବେ ହବେ ବୋଲ ସେଦିନ ଆମାର, କବେ ହବେ ବୋଲ ସେଦିନ ଆମାର, କବେ ହବେ ବୋଲ ସେଦିନ ଆମାର, କବେ ହବେ ବୋଲ ଅପରାଧ ଘୁଚି ଶୁଦ୍ଧ ନାମେ ରୁଚି, କୃପା ବୋଲେ ହବେ ହୃଦୟ ସଞ୍ଚାର, ଅପରାଧ ଘୁଚି ଶୁଦ୍ଧ ନାମେ ରୁଚି, କୃପା ବୋଲେ ହବେ ହୃଦୟ ସଞ୍ଚାର, କବେ ହବେ ବୋଲ ସେଦିନ ଆମାର, କବେ ହବେ ବୋଲ ସେଦିନ ଆମାର, କବେ ହବେ ବୋଲ, କବେ ହବେ ବୋଲ ସେଦିନ ଆମାର, ତୃଣାଧିକ ହୀନ କବେ ନିଜେ ମାନି, ସହିଷ୍ଣୁତା ଗୁଣ ହୃଦୟ ତେ ଆନି, ତୃଣାଧିକ ହୀନ କବେ ନିଜେ ମାନି, ସହିଷ୍ଣୁତା ଗୁଣ ସକଲେ ମାନନ୍ଦ ଆପନିୟ ମାନି, ସକଲେ ମାନନ୍ଦ ହଏ ଆସ୍ୱାଦିବ ନାମର ସସାର, ହଏ ଆସ୍ୱାଦିବ ନାମର ସସାର, କବେ ହବେ ବୋଲ ସେଦିନ ଆମାର, କବେ ହବେ ବୋଲ ସେଦିନ ଆମାର, କବେ ହବେ, କବେ ହବେ ବୋଲ ସେଦିନ ଆମାର। ଧନ ଜନ ଆର କବିତା ସୁନ୍ଦରୀ, ବୋଲିବ ନା ଚାହି ଦେହ ସୁଖ କରି, ଧନ ଜନ ଆର କବିତା ସୁନ୍ଦରୀ,
বলিবনা চাহি দেহ সুখ করি জন্মে জন্মে দাও ও হে গৌর হরি জন্মে জন্মে দাও জন্মে জন্মে দাও হে গৌর হরি জন্মে জন্মে দাও অহে তু কি ভক্তি চরণে তোমার অহে তু কি ভক্তি চরণে তোমার কবে হবে বলো সেদিন আমার কবে হবে বলো সেদিন আমার কবে হবে বলো কবে হবে বলো সেদিন আমার করিতে শ্রী কৃষ্ণ নাম সংকীর্তন পুলকিত দেহ গদগদ বচন করিতে শ্রী কৃষ্ণ নাম সংকীর্তন গদগদ বচন করিতে শ্রী কৃষ্ণ নাম সংকীর্তন পুলকিত দেহ গদগদ বচন করিতে শ্রী কৃষ্ণ পুলকিত দেহ গদগদ বচন বৈবন্য বে পথু হবে সংঘটন বৈবন্য বে পথু হবে সংঘটন বৈবন্য বে পথু হবে সংঘটন বৈবন্য বে পথু নিরন্তর নেত্রে ভবে অশ্রুধার নিরন্তর নেত্রে কবে হবে বলো সেদিন আমার কবে হবে বলো সেদিন আমার কবে হবে বলো আমার কবে হবে বলো সেদিন আমার অপরাধ ঘুচি শুদ্ধ নামে রুচি কৃপা বলে হবে হৃদয়ে সঞ্চার অপরাধ ঘুচি শুদ্ধ নামে রুচি কৃপা বলে হবে হৃদয়ে সঞ্চার কবে হবে বলো সেদিন আমার কবে হবে বলো সেদিন আমার কবে হবে সেদিন আমার কবে হবে বলো সেদিন আমার দেখুন ভক্তি ঠাকুর ঠিক এই সিদ্ধান্ত লিখলে এই শিক্ষাষ্টকম আরম্ভর যা হয়েছিল রচনা শিক্ষাষ্ট মহাপ্রভু যা কিন্তু দেখুন না সেই সব লক্ষণ কু ভক্তি ঠাকুর কোণ মাগুচার ভগবান পাখে প্রভু কেবে সেই দিন হব মহাপ্রভু এটি সেদিন কলে না প্রভু কেবে সেই দিন হব নয়নঙ্গল দশ ধারয়া বদনং গদগদুর্ধয়াগিরা পুলকে নিশ্চিত বপু কদা তব নাম গ্রহণে ভবিষ্যতি কদা কেবে প্রভু আপনার নাম গ্রহণে এইসব হব তেমনি সাধক মানে এইভাবে প্রার্থনা করা উচিত ভগবান পাখে ভক্তি সেদিন কলে ভজন সমস্তে জাঁচন তৃণাধিক হীন কবে নিজ নিজে মানি সহিষ্ণুতা গুণ হৃদয়তে আনি সকলে মানদ আপনি অমানি হয়ে আস্বাদিব নাম রস সার দেখুন তৃতীয় শ্লোকের এটা সিদ্ধান্ত রয়েছে তৃণাধিপিষণী চেন অতরিব সহিষ্ণু নামানি নামানন্দ কীর্তনীয় সদাহরি তাপরে কোণ কে ধন জনার কবিতা সুন্দরী বলিব না চাহি দেহ সুখ করি জন্মে জন্মে দাও ওহে গৌর হরি অহে তুকি ভক্তি চরণে তোমার এটা কোণ রহিলা ন ধনং ন জনং ন সুন্দরী কবিতাং বা যদি সকামায় মম জন্মনি জন্মনীশ্বরে ভব তাৎ ভক্তি রহিত কি তুই এই শ্লোক রহিল এই এই পয়ারে সে সিদ্ধান্ত রহিল এই শ্লোকর সিদ্ধান্তকু রখিলে এটি করিতে শ্রীকৃষ্ণ নাম সংকীর্তন পুলকিত দেহ গদগদ বচন বৈবন্য বেপথু হবে সংঘটন নিরন্তর নেত্রে ভবে অশ্বরধার কেবে হব প্রভু কবে হবে আমার সে কবে হবে বলো সেদিন আমার কেবে মোর সেদিন আসব তাহলে সাধক মানক মহাপ্রভু কোণ শিক্ষা দিয়েছেন ভক্তি ঠাকুর তো রচনা কলে শিক্ষক চূড়ামণি সে তো চূড়ামণি সবুজ সে চূড়ামণি আ
ଶିକ୍ଷକ ଚୂଡ଼ାମଣି ଶିକ୍ଷାଷ୍ଟକମ୍ ଶିକ୍ଷା ଦେଇଛନ୍ତି ନା, କ'ଣ ପାଇଁ ସାଧକମାନଙ୍କର ବାରମ୍ବାର ସେ କଥା ଆମେ ପ୍ରାୟ ପ୍ରତିଦିନ ସେ କଥା ଆମେ ଶ୍ରବଣ କରିକି ଆସୁଛେ, ସାଧକମାନଙ୍କର ସାଧନକୁ ଶୃଙ୍ଖଳିତ କରିବା ପାଇଁ, ଭଜନକୁ ଶୃଙ୍ଖଳିତ କରିବା ପାଇଁ ମହାପ୍ରଭୁଙ୍କର ହେଉଛି ଶିକ୍ଷା, ଶିକ୍ଷାଷ୍ଟକମ୍। କେବେ ମୋର ସେଦିନ ଆସିବ, ଏଇ ସ୍ଥିତି ସବୁ ପ୍ରାପ୍ତ ହେବି, ଭଜନ କରିବା ସମୟରେ ଏଇ ଭାବରେ ରହିବି, ଏଇ କ'ଣ ଶାରୀରିକ ଲକ୍ଷଣ ସବୁ ପ୍ରକାଶ ପାଇବ, ପ୍ରଭୁ ମୋତେ କୃପା କରନ୍ତୁ। ତ ସାଧକମାନେ ତ ଭଜନ କରୁଛନ୍ତି, ନାମ କରୁଛନ୍ତି, ଏଇ ଭାବନାରେ ଭଜନ କରିବା ଉଚିତ। ଏ ତ ପ୍ରେମର ସ୍ଥିତି, ମାନେ ଏଇ ଏ ତ ଭାବର ସ୍ଥିତି, ପ୍ରେମର ତ ତାପରେ, ତାପରେ ଶ୍ଳୋକ ହେଉଛି ପ୍ରେମ, ପ୍ରେମର ସ୍ଥିତି। ତାପରେ ଶ୍ଳୋକ କ'ଣ, ଯୁଗାୟତଂ ନିମେଷେଣ ଚକ୍ଷୁଷା ପ୍ରବୃଷାୟତଂ ଶୂନ୍ୟାୟତଂ ଜଗତ୍ ସର୍ବଂ ଗୋବିନ୍ଦ ବିରହେଣ ମେ। ଇଏ ପ୍ରେମର ସ୍ଥିତି, ତାକୁ ଶୁଣିବେ, ତାକୁ ଶ୍ରବଣ କରିବେ, ବୁଝିବା ମୁସ୍କିଲ। ଏ ଆଜି ଏ ଯେଉଁ ଶ୍ଳୋକର ଯାହା ଆଲୋଚନା ଆମେ ଶୁଣିଲେ, ତାକୁ ଆମର ଭିତରେ ପଶିବା ବହୁତ କଷ୍ଟ। କେବଳ ସେ ଶ୍ଳୋକର କିଛି କାଂଶ ଶୁଣିକି, ମାନେ ସିଦ୍ଧାନ୍ତରେ ଶୁଣିକି କଥା ବିଶ୍ରାମ ଦେବା। ସେଇଠି ଭକ୍ତି ଠାକୁର କ'ଣ କହିଛନ୍ତି, ଏ ଯେ ଯୁଗାହିତଙ୍କ ନିମେଷଣ, ଏହା ପର ଶ୍ଳୋକ, ଏ ଶ୍ଳୋକ ସରିଲେ, ଏହା ପର ଶ୍ଳୋକରେ ଯୁଗାହିତଙ୍କ ନିମେଷଣ ଚକ୍ଷୁଷା ପରାବୃଷାୟତମ ଶୂନ୍ୟାୟତଙ୍କ ଜଗତ ସର୍ବଂ ଗୋବିନ୍ଦ ବିରହଣ ମେ। ଏଇ ସ୍ଥିତି ତ ଆମର ଆସିନି, ବିଚାର କରନ୍ତି, ଆମର ତ ଏଇ ସ୍ଥିତି ଆସିନି, ତାପର ସ୍ଥିତି ଆମ କ'ଣ ଆଉ ବୁଝିବା କ'ଣ, ସେଟା ବୁଝିପାରିବାନି। ଯୁଗାହିତଙ୍କ ନିମେଷଣ ଚକ୍ଷୁଷା ପରାବୃଷାୟତମ, ଆଉ କ'ଣ ତାକୁ ଆଲୋଚନା କ'ଣ କରାଯିବ, ଭକ୍ତି ତାକୁ କ'ଣ କହୁଛନ୍ତି ଦେଖନ୍ତୁ, ସା ରତିରୂପା ଭକ୍ତି ପ୍ରେମଦଶାୟଂ ସ୍ଥାୟୀ ଭାବାତ୍ମିକା ସତୀ। ଅର୍ଥାତ୍ ଏ ଯେଉଁ ପୂର୍ବକଥିତ ରତିରୂପା ଯେଉଁ ଭକ୍ତି ପ୍ରେମଦଶାରେ ସ୍ଥାୟୀ ଭାବକୁ ଅଙ୍ଗୀକାର କରେ, ପ୍ରେମଦଶାରେ ସ୍ଥାୟୀ ଭାବ ଆସେ, ଅର୍ଥାତ୍ ପୂର୍ବରୁ ସ୍ଥାୟୀ ଭାବ ନଥିଲା, ଏଇଟା ସ୍ଥାୟୀ ଭାବ ନାହିଁ, ଏଗୁଡ଼ା ସବୁବେଳେ ରହୁଛି କି, ସବୁବେଳେ ରହୁନି, କେତେବେଳେ କେଉଁ ଜିନିଷଟା ଆସୁଛି ନା, ସ୍ଥାୟୀ ଭାବ ଆସିଯିବ। ସ୍ଥାୟୀ ଭାବ ଆସିଲା ପରେ କ'ଣ ହୁଏ, ସେ ଭକ୍ତି ରସରେ ପରିଣତ ହୁଏ। କେମିତି ହୁଏ ଦେଖନ୍ତୁ, ବିଭାବ ଅନୁଭାବ ସାତ୍ତ୍ୱିକ ବ୍ୟଭିଚାରୀ ଭାବ ସହଚର୍ଯ୍ୟେନ ଭକ୍ତିରସ ଭବତି। ୟାର ସବୁ ବର୍ଣ୍ଣନା ଅଛି, ବିଭାବ କ'ଣ, ଅନୁଭାବ କ'ଣ, ସାତ୍ତ୍ୱିକ କ'ଣ, ବ୍ୟଭିଚାରୀ ଭାବ କ'ଣ, ସେ ଆମର କିଛି ପଶିବନି ମୁଣ୍ଡରେ, ଅଛି ଟିକା ଅଛି, ଶାସ୍ତ୍ରରେ ବର୍ଣ୍ଣନା ହେଇଛି, ପଢ଼ିକି କୁହାଯାଇପାରେ, କିଛି ଅସୁବିଧା ନାହିଁ, କିନ୍ତୁ ଆମେ ତାକୁ ବୁଝିପାରିବାନି, କ'ଣ ବୁଝିବା କହୁନାହାନ୍ତି। ଏଇ ବିଭାବ ଅନୁଭାବ ସାତ୍ତ୍ୱିକ ବିକାର ଓ ବ୍ୟଭିଚାର ଭାବର ସହଚର୍ଯ୍ୟନ ସଂଯୋଗରେ ସେ ଭକ୍ତିରସରେ ପରିଣତ ହୁଏ। ଏଇ ସିଦ୍ଧାନ୍ତ ରହିଛି ଭକ୍ତିର ସମୁଦ ସିନ୍ଧୁରେ। ସେଥିପାଇଁ ଭକ୍ତିର ସମୁଦ ସିନ୍ଧୁର ବି ସବୁ ଶିକ୍ଷା, ସବୁ ଜିନିଷକୁ ଆମର ଭକ୍ତି କ'ଣ ଭକ୍ତିଶାସ୍ତ୍ରୀ କ୍ଲାସ୍ରେ ସେ ସବୁ ବି ଟିଚିଂସ ଦିଆଯାଏ ନା, ଦିଆହେଉଛି କରିକି ଆସିଛନ୍ତି। ଭକ୍ତିର ସମୁଦ ସିନ୍ଧୁକୁ ଯଦି ସମ୍ପୂର୍ଣ୍ଣ ବ୍ୟାଖ୍ୟା କରାଯିବ, ବୁଝାଯିବ, ଭକ୍ତିଶାସ୍ତ୍ରୀ କ୍ଲାସ୍ଟା କେତେ ଦିନ, ସେମିନାର କେତେ ଦିନ, ନାଇଁ ଭକ୍ତିଶାସ୍ତ୍ରୀର ପିରିୟଡ୍ କେତେ, 3 months, ତିନି ମାସ, 4 ମାସ, 4 ବହି, 3 ମାସ। ଖାଲି ଭକ୍ତିର ସମୁଦ ସିନ୍ଧୁ ବା ନାମ ଆମ କ'ଣ ଶିକ୍ଷାଷ୍ଟକ ଆମର ଆରମ୍ଭ ହେଇଛି କେଉଁଠୁ, March 20 ଆରମ୍ଭ ହେଇଛି, March 20 ବୋଧେ, ଆଉ ଏପ୍ରିଲ, ହଁ ଠିକ୍ ଅଛି, ଆଉ ମନେ ନାହିଁ ହେଲାଣି କେତେ ଦିନ, April 4 ନା ନା, ହଁ ଠିକ୍ ଅଛି, ସେ ଉଠଉଛୁ ତ ଯାହା ବି ହଉ, ତ ଇଏ ଶିକ୍ଷାଷ୍ଟକ ଏତେ ଦିନ ଲାଗିଛି। ଆଉ ଯଦି ଭକ୍ତିର ସମୁଦ ସିନ୍ଧୁ ଆଲୋଚନା କରାଯିବ, ପୁଣି ସେ ଯେଉଁ ତତ୍ତ୍ୱ ଜିନିଷ ତାକୁ ବୁଝିବା ତ ବହୁତ ମୁସ୍କିଲ, ଏଇଠି ସେ କଥା ହିଁ କହୁଛନ୍ତି। ତାପରେ କ'ଣ ଅଛି ଦେଖନ୍ତୁ, ବିଭାବ ଅନୁଭାବ ସାତ୍ତ୍ୱିକ ବ୍ୟଭିଚାର ସହ ସଂଯୋଗରେ ସେ ଭକ୍ତି ରସରେ ପରିଣତ ହୁଏ। ଆଚ୍ଛା, ତାପରେ ଶ୍ରୀକୃଷ୍ଣ ମମତା ଅତିଶୟଜନିତ ଗାଢ଼ ଭାବମୟୀ ଭକ୍ତି ପ୍ରେମ ଇତି ବୋଧମ। ଶ୍ରୀକୃଷ୍ଣ ପ୍ରତି ଅତ୍ୟନ୍ତ ମମତା, ଅତିଶୟଜନିତ ମମତା, ସେଇଟା କ'ଣ ହୁଏ, ଗାଢ଼ମୟୀ ଭକ୍ତି ଯାହା ସେଇଟା ପ୍ରେମରେ ପରିଣତ ହୁଏ, ତାକୁ ପ୍ରେମ ବୋଲି କୁହାଯାଏ। ପୁଣି ସେ ପ୍ରେମର ପୁଣି ପ୍ରେମ ପ୍ରାପ୍ତ ପୁଣି ତାପରେ ପୁଣି 5 ରସ ଯେଉଁ ଶାନ୍ତ ଦାସ୍ୟ ସଖ୍ୟ ଏଇସବୁ 5 ରସ ରହିଲା। ସେ ତା ଭିତରେ ପୁଣି ଶ୍ରେଷ୍ଠ ରସ କେଉଁଟା, ଶ୍ରେଷ୍ଠ ରସ ହେଉଛି ମାଧୁର୍ଯ୍ୟ ରସ। ସେ ମାଧୁର୍ଯ୍ୟ ରସରେ ପୁଣି କେତେ ତାର ବିଭାଗ ରହିଛି ଦେଖନ୍ତୁ, ଆମେ ଏତିକି ଜାଣିଛେ ମାଧୁର୍ଯ୍ୟ ରସ, ଶ୍ରେଷ୍ଠ ରସ ହେଲା ମାଧୁର୍ଯ୍ୟ ରସ, ମାନେ ୟା ପରେ ଯେଉଁ ଶିକ୍ଷା ସେ ଲେବେଲର ଶିକ୍ଷା। ମାଧୁର୍ଯ୍ୟ ରସ ପୁଣି କେତେ ପ୍ରକାର, ତା ଭିତରେ କ'ଣ 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 ଅଛି? ପ୍ରେମ, ପ୍ରଣୟ, ମାନ, ସ୍ନେହ, ରାଗ, ଅନୁରାଗ, ଭାବ, ଶେଷରେ ହେଉଛି ମହାଭାବ। ଶ୍ରେଷ୍ଠ ହେଉଛି ମହାଭାବ, ସେଥିପାଇଁ ରାଧାରାଣୀ ହେଉଛନ୍ତି ମହାଭାବ ସ୍ୱରୂପା ଶ୍ରୀମତୀ ରାଧାରାଣୀ। ଏ ମହାଭାବ ଏତେ ଭାବ ରହିଛି, ପ୍ରେମ, ପ୍ରଣୟ, ମାନ, ସ୍ନେହ, ଏହାର ସବୁ ବ୍ୟାଖ୍ୟା ରହିଛି। ପ୍ରେମ କ'ଣ, ପ୍ରଣୟ କ'ଣ, ଭକ୍ତି ଠାକୁର ରଚନା କରିଛନ୍ତି ଟୀକାରେ, ଏଇ ଶିକ୍ଷାଷ୍ଟମରେ ଟୀକା ରଚନା କରିଛନ୍ତି। ତାକୁ ଆମେ ପଢ଼ିକି କିଛି ବୁଝିପାରିବାନି, କ'ଣ ବୁଝିବୁ କହୁନାହାନ୍ତି, ତାର ତ ସଂଜ୍ଞା କିଛି ଜାଣିପାରିବାନି, ଆମର ଭିତରେ କିଛି ପଶିବନି। ଖାଲି ଏତିକି ଜାଣିଛ ରାଧାରାଣୀ ହେଉଛନ୍ତି ମହାଭାବ ସ୍ୱରୂପା। ସେ ମହାଭାବଟା କ'ଣ କ'ଣ ଯଦି କୁହା, ଆମକୁ ବିଚାର କରୁ ନାମ ଯଦି ପଚରା ଯିବ, ମହାଭାବକୁ ଟିକେ ବ୍ୟାଖ୍ୟା କରି କୁହ, କ'ଣ କ'ଣ କହିବା କହିଲେ? ଶାସ୍ତ୍ରରୁ ଦେଖିକି ହସି ହସିକି କହିଦେଇପାରନ୍ତି, ଯାହାକୁ କହିବେ ସିଏ କ'ଣ ବୁଝିବ କହିଲେ? କିଛି ବୁଝିପାରିବ ନା, ନା ଆମେ କିଛି କହିପାରିବା, ନା ଆମେ କିଛି ବୁଝିପାରିବା, ଇଏ ହେଉଛି ସେ ସ୍ଥିତିର। ଆଚ୍ଛା, ମହାଭାବ ସ୍ଥିତିରେ, ମହାଭାବ ସ୍ଥିତିରେ ଯାଇକି ଏ ପରଶ୍ଳୋକଟା ଯୁଗାୟତ ନିମେଷଣ ଚକ୍ଷୁଷା ପ୍ରବୃଷାୟତମ, ସେ ମହାଭାବ ସ୍ଥିତିରେ ଯୁଗାୟତ ନିମେଷଣ ଚକ୍ଷୁଷା ପ୍ରବୃଷାୟତମ, ମାନେ ଗୋଟେ ଆଖି ପଲକ ପକେଇଦେଲେ, ମାନେ ସେଇ ସେ ଭାବଟା ହେଉଛି ସେୟା, ଚକ୍ଷୁର ପଲକ ପଡ଼ିଲେ କୃଷ୍ଣଙ୍କର ଅଦର୍ଶନ ଯୋଗୁଁ ମୋତେ ଯୁଗ ଭଳି ପ୍ରତୀୟମାନ ହେଉଛି। କାହାକୁ ହେଉଛି ଦେଖିବା ଭିତରେ ଆମର କହିଲେ, ଯେଉଁମାନେ ଅନଲାଇନ୍ରେ ଶୁଣୁଛନ୍ତି ସମସ୍ତଙ୍କ ପାଇଁ ପ୍ରଶ୍ନ, ଆମର କ'ଣ ସେ ସ୍ଥିତି ଆସିଲାନି ନା? ଚକ୍ଷୁ ପଲକ ପକେଇଲେ ଯୁଗ ଭଳି, ଆମେ ତ ଚକ୍ଷୁ ପଲକ ତ ଖୋଲିବା ପାଇଁ ଚାହୁଁନି, ଦେଖିବା ପାଇଁ ତ ଚାହୁଁନି, ଆଉ ପଲକ ପକେଇଲେ ଯୁଗ ଭଳି ପ୍ରତୀୟମାନ ହେବ ନା? ତାକୁ ଆମେ ବୁଝିବା କ'ଣ? ଇଏ ହେଉଛି ସେ ସ୍ତରର ପାଠ, ଯୁଗାୟତମ ନିମେଷଣ ଚକ୍ଷୁଷା ପ୍ରବୃଷାୟତମ ଶୂନ୍ୟାୟତମ ଜଗତ ସର୍ବଂ ଗୋବିନ୍ଦ ବିହରଣମେ। ଗୋବିନ୍ଦଙ୍କ ବିନା ମୋତେ ଜଗତର ସବୁ କିଛି ଶୂନ୍ୟ ଲାଗୁଛି, ଆମକୁ ଲାଗୁଛି ନା? ମାନେ ଇଏ ହେଉଛି ମହାଭାବର ସ୍ଥିତି। ଅତ୍ର ତୁ ମହାପ୍ରଭୁ ବାକ୍ୟନ ପ୍ରପଞ୍ଚ ଅନ୍ତର୍ବର୍ତ୍ତୀ ଜୀବାନାଂ ପୂର୍ବ ରାଗାଦିମୟ ବିପ୍ରଲମ୍ବ ଏବ ସର୍ବଦା ଆସ୍ୱାଦନୀୟ। ହଁ, ମହାଭାବ, ମହାଭାବରେ ପୁଣି ତା ଭିତରେ ପୁଣି ବିପ୍ରଲମ୍ବ ହେଉଛି ଶ୍ରେଷ୍ଠ। ମହାଭାବ ସ୍ଥିତିରେ ବିପ୍ରଲମ୍ବ, ମହାପ୍ରଭୁ ସେ ବିପ୍ରଲମ୍ବ ସ୍ୱରୂପରେ ବିପ୍ରଲମ୍ବ ଭାବକୁ ନେଇକି ଆସିଛନ୍ତି ରାଧାରାଣୀଙ୍କ ଯେଉଁ ଭାବ, ମହାପ୍ରଭୁ ଯେଉଁ ଶିକ୍ଷା ଦେଇଛନ୍ତି ଜଗତକୁ, ଏଠି ସେ କଥା ହିଁ କହିଲେ ଭକ୍ତି ଠାକୁର ତାଙ୍କ ସିଦ୍ଧାନ୍ତରେ କହିଲେ ଶେଷରେ, ଅତ୍ର ତୁ ମହାପ୍ରଭୁ ବାକ୍ୟନ ପ୍ରପଞ୍ଚ ଅନୁବର୍ତ୍ତୀ ଜୀବାନାଂ, ମହାପ୍ରଭୁଙ୍କର ବାକ୍ୟରେ ଏଇ ଯେଉଁ ପ୍ରପଞ୍ଚର ସବୁ ଜୀବମାନଙ୍କ ପାଇଁ ପୂର୍ବ ରାଗାଦିମୟ ବିପ୍ରଲମ୍ବ ଏବ ସର୍ବଦା ଆସ୍ୱାଦନୀୟ। ପୂର୍ବରୁ ଯେଉଁ ରାଗ ଆଦି ଯାହା ସବୁ କହିଲେ, ଏଇ ଶ୍ଳୋକ ଯାହା ସବୁ ରହିଛି, ପ୍ରେମ, ପ୍ରଣୟ, ମାନ, ସ୍ନେହ, ରାଗ, ଅନୁରାଗ, ଏସବୁ ଯାହା ସବୁ ରହିଲେ, ଏଗୁଡ଼ାକ ନାହିଁ, ବିପ୍ରଲମ୍ବ ଭାବଟା ହେଉଛି ଆସ୍ୱାଦନୀୟ। ବିପ୍ରଲମ୍ବ ଭାବ କ'ଣ ଆମେ ତ ଜାଣିନା, ତାକୁ ଆସ୍ୱାଦନ କରିବା କ'ଣ? ତାହେଲେ ପ୍ରଶ୍ନ ଯଦି ହବନି, ତାହେଲେ ମହାପ୍ରଭୁ କହିଛନ୍ତି କାହିଁକି? କହିଛନ୍ତି ଏଥିପାଇଁ, ଜଣେ ଯେତେବେଳେ ସେଭଳି ସାଧନ କରି 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 ଯିବ, ତାହେଲେ ସେଇଟା ଅତି ସହଜରେ ସେ ପାଇଯିବ, ସାଧୁଗୁରୁଙ୍କ କୃପାରେ ସେଇଟା ସମ୍ଭବ। ଆମେ ସେଇଟା ପାଇନେ ଜାଣିନେ ବୁଝିପାରୁନେ କେମିତି, ତେଣୁ ସେ ସ୍ଥିତିକୁ ଜଣେ ଯାଇପାରିବ, କିଛି ଅସୁବିଧା ନାହିଁ, କିନ୍ତୁ ନିଜ ପ୍ରୟାସରେ ସମ୍ଭବ ନୁହଁ। ସାଧୁଗୁରୁଙ୍କ କୃପା ଉପରେ ଯଦି ସେ ନିର୍ଭର ହେଇକି ଯଦି ସାଧନ କରିବ, ଭଜନ କରିବ, ତାହେଲେ ସାଧୁଗୁରୁଙ୍କ କୃପାରେ ସେଇଟା ପାଇବ। ସେଇଟା କୁହାଯାଏ ସତଦଳ ପଦ୍ମପତ୍ର ନ୍ୟାୟ, ପଦ୍ମପତ୍ର ପଦ୍ମ ପାଖୁଡ଼ା ନ୍ୟାୟ, ଅନର୍ଥଗୁଡ଼ାକ କଟିବନି ସହଜରେ, କିନ୍ତୁ ଭଗବାନଙ୍କ କୃପା, ସାଧୁଙ୍କ କୃପା ହେଲେ ସତ ପଦ୍ମର ପାଖୁଡ଼ାକୁ ଗୋଟେ ଛୁଞ୍ଚିକୁ ପୁରେଇବା ପାଇଁ କେତେ ସମୟ ଲାଗିବ? ଶହେଟା ପଦ୍ମ ପାଖୁଡ଼ା ଅଛି, ଗୋଟେ ଛୁଞ୍ଚି ପଶିବା ପାଇଁ କେତେ ସମୟ ଲାଗିବ? କିଛି କଷ୍ଟ ଅଛି? କିଛି ନାହିଁ, କୃପାଟା ସେୟା, ସାଧୁଗୁରୁଙ୍କ କୃପା ହେଉଛି ସେୟା। ଅନର୍ଥ ବହୁତ ରହିଛି ଆମର, ଅନର୍ଥ କଟିନି କି ଆମେ ନିଜେ ବି କାଟିପାରିବାନି, ସାଧୁଗୁରୁଙ୍କ କୃପା ହେଲେ ଏଇଟା ଅତି ସହଜରେ ହେଇଯିବ, ପ୍ରେମ ମିଳିଯିବ। ତ ଶିକ୍ଷାଷ୍ଟ ମୋର ଇଏ ହେଉଛି ସାର୍। ଆଚ୍ଛା, ତାପରେ ରହିଲେ କ'ଣ ଶେଷ ଶ୍ଳୋକ? ଶେଷ ଶ୍ଳୋକରେ ତ ଆମେ ଏଇ ସ୍ଥିତିରେ ଆମେ ଜାଣିନେ, ଶେଷ ଶ୍ଳୋକକୁ ଯିବା। ଶେଷ ଶ୍ଳୋକ କ'ଣ? ଆଶ୍ଳିଷ୍ୟ ବା ପାଦର ତାଙ୍କୁ ପିନଷ୍ଟମାଂ ମଦର୍ଶନ ମର୍ମତମ କଥା କରୁଥିବା, ତାପରେ ଯଥା ତଥା ବା ବିଦଧାତୁ ଲମ୍ପଟ ମତ୍ ପ୍ରାଣ ନାଥସ୍ତୁ ସଏବ ନାପର। ସିଏ ହେଉଛନ୍ତି ମୋର ଏକମାତ୍ର ନାଥ, ସିଏ ମୋତେ ସ୍ୱୀକାର କରନ୍ତୁ ବା ପାଦରେ ଦଳି ଦିଅନ୍ତୁ, ତାଙ୍କ ଇଚ୍ଛା, ସିଏ ତ ସର୍ବେସର୍ବା। ସିଏ ସ୍ଥିତି ହେଉଛି କ'ଣ ଆପଣ ବିଚାର କରନ୍ତୁ, ଯୋଗାୟତ ନିମେଷଣ ସ୍ଥିତି ହେଉଛି ଏହା। ଏ ସ୍ଥିତିକୁ ଆମେ ଆସିନି, ଏ ସ୍ଥିତିକୁ ଆସିବା ପାଇଁ ଆମର ଶିକ୍ଷା, ଆମ ଆଲୋଚନା ଭିତରେ ଶିକ୍ଷା, ମହାପ୍ରଭୁଙ୍କ ଶିକ୍ଷା ତ ସେଇ ସ୍ଥିତି ଯିବା ପାଇଁ, ଆମେ କମ୍ ସେ କମ୍ ଏଇ ସ୍ଥିତିକୁ ଆସିଲା ପରେ ଧୀରେ ଧୀରେ ସେ ସ୍ଥିତିକୁ ଆମେ ଯିବା ପାଇଁ ପ୍ରୟାସ ହେବା ବା କୃପା ପାଇଁ ବ୍ୟାକୁଳିତ ହେବା। ତେବେ ଇଏ ହେଉଛି ଶିକ୍ଷାଷ୍ଟମର ସାର ବସ୍ତୁ, ଏହାଠୁ ଆଗକୁ ଆଉ ଯିବାର ଆମର ଅଧିକାର ନାହିଁ। ପ୍ରଭୁ ନାଇଁ, ଆମ ମୋର ତ ଅଧିକାର ନାହିଁ, ମୁଁ ତ ବର୍ଣ୍ଣନା କରିପାରିବିନି। ଆଉ ଗ୍ରନ୍ଥ ଅଛି ନେଇକି ପଢ଼ିଦେବେ, ଯାହାର ଦରକାର ଅଛି ଗ୍ରନ୍ଥ ଦିଆଯିବ ସିଏ ପଢ଼ିବେ। ଏସବୁ ଏ ଯେଉଁ ଏଗୁଡ଼ାକ ଅଛି, ଏସବୁ ଭକ୍ତିର ସମୁଦ୍ର ସିନ୍ଧୁରେ ଏହାର ସବୁ ଅଛି ବ୍ୟାଖ୍ୟା। ଭକ୍ତିର ସମୁଦ୍ର ସିନ୍ଧୁର ଟୀକା ଅଛି, ଟୀକାରେ ତାର ସବୁ ବ୍ୟାଖ୍ୟା ଅଛି। ଆପଣ ଯଦି ନେଇକି ପଢ଼ିବେ କିଛି ଅସୁବିଧା ଉଭୟ ଅଛି, ନେଇକି ପଢ଼ିବେ ବେଙ୍ଗଲୀ। ଭକ୍ତିର ସମୁଦ୍ର ସିନ୍ଧୁ ବେଙ୍ଗଲୀ ଟୀକା ସହିତ, ଜୀବଗୋସ୍ୱାମୀ ଟୀକା ଯେଉଁ ଦୁର୍ଗମ ସଙ୍ଗମିନୀ ଟୀକା, ଟୀକା ସହିତ ଅଛି, ପଢ଼ିପାରନ୍ତି ନେଇକି। ସେଇଟା ହୁଏତ କିଛି କାଂଶରେ ସାଧକମାନେ ଯେତେବେଳେ ତାକୁ ସାଧନ ଦଶାରେ ତାକୁ ଆସ୍ୱାଦନ କରିବା ପାଇଁ ଚାହିଁବେ, କିଛି କାଂଶରେ ସେଇଟା ଆସ୍ୱାଦନ ହେଇପାରେ, କିନ୍ତୁ ସେଇଟା ବ୍ୟକ୍ତ ହେଇପାରିବନି। ଆପଣ ତାକୁ ହୁଏତ ଆସ୍ୱାଦନ କରିପାରିବେ, ସେଇଟା ଅନ୍ୟକୁ ବୁଝେଇ ପାରିବେନି। କେମିତି କେମିତି ବୁଝେଇବେ କହୁନାହାନ୍ତି, କେମିତି ବୁଝେଇବେ? ଆପଣ ହୁଏତ ବୁଝେଇ ପାରନ୍ତି, ମୁଁ ସେ ଅଧିକାରୀ ନୁହଁ। ତେଣୁ ଆପଣ ନେଇକି ତାକୁ ଯିଏ ଅଧ୍ୟୟନ କରିବା ପାଇଁ ଚାହିଁବେ ନେବେ, କିଛି ଅସୁବିଧା ନାହିଁ। ତେବେ ଶିକ୍ଷାଷ୍ଟମ କ୍ଲାସ୍କୁ ଆମେ ଏଠି ବିଶ୍ରାମ ଦେବା। ବହୁତ ତତ୍ତ୍ୱ ଜିନିଷ ଅଛି, ଆମର ସେ ଭିତରେ ପ୍ରବେଶ ଅଧିକାର ନାହିଁ। କେବଳ ମୋଟାମୋଟି ଭାବେ ଆମେ ଯେତିକି ବୁଝିବା ପାଇଁ ଆବଶ୍ୟକ ଏଇ ଶେଷ ଶ୍ଳୋକ ଗୁଡ଼ାକ ଆମେ ସେତିକି ଆଲୋଚନା କଲେ, ଯାହା ଭକ୍ତିମନ ଠାକୁର ତାଙ୍କ ଟୀକାରେ ରଚନା କରିଛନ୍ତି, ଭକ୍ତିର ସନ୍ତ ସିନ୍ଦର ଶ୍ଳୋକକୁ ଆଣିକି ତାକୁ ଆମେ ଆଲୋଚନା କଲେ। ତେବେ ସମସ୍ତ ଭକ୍ତମାନଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେବି, ଆଉ ବିଶେଷ କରି ଆମର ମନ୍ଦିରର ମ୍ୟାନେଜମେଣ୍ଟକୁ ଧନ୍ୟବାଦ ଦେବି, କାରଣ ସିଏ ସୁଯୋଗ ଦେଇଛନ୍ତି ଆଉ ସମସ୍ତେ ଗୋଟେ ବହୁତ ଦୀର୍ଘ ସମୟ ପାଇଲେ ଏ ଶିକ୍ଷାଷ୍ଟମର ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ। ଏ ଶ୍ଳୋକକୁ ଯଦି ଆମେ ଆଲୋଚନା କରିନେ, କିନ୍ତୁ ଗୋଟାକ ଆଲୋଚନା ପାରିବାନି, ଯେତିକି ଆମର ଆଲୋଚନା ପାଇଁ ଆବଶ୍ୟକ ଥିଲା ତା ବିଷୟରେ ଆମେ ଯେତିକି ସାଧୁଗୁରୁଙ୍କ କୃପାରୁ ଆମେ ପ୍ରାପ୍ତ ହେଇଛେ ତା ବିଷୟରେ ଆଲୋଚନା କରିଛି, ଆପଣମାନଙ୍କ କୃପାରୁ ଯାହା ମୁଁ ପାଇଛି ତାକୁ ଆଲୋଚନା କରିବା ପାଇଁ ପ୍ରୟାସ କରିଛି। ତେବେ କଥା ମାଧ୍ୟମରେ ବି କାହାକୁ କାହାକୁ ମନରେ ଆଘାତ ଲାଗିଥାଇପାରେ, କିଏ କିଏ ମନରେ କଷ୍ଟ ପାଇଥାଇପାରନ୍ତି, ସମସ୍ତ ଭକ୍ତମାନେ ଏବଂ ଯେଉଁମାନେ ଅନଲାଇନ୍ରେ ବି ଶ୍ରବଣ କରୁଛନ୍ତି, କାହା ମନରେ ଯଦି ହୁଏତ କିଛି ଆଘାତ ଲାଗିଥିବ ତାହେଲେ ଆପଣମାନେ ସାଧୁଗୁଣରେ ଅକିଞ୍ଚନଙ୍କୁ କ୍ଷମା କରିବେ। ପ୍ରକୃତରେ ଆମର ଉଦ୍ଦେଶ୍ୟ ମହାପ୍ରଭୁଙ୍କର ମହାନ ବିଚାର, ମହତ୍ ଶିକ୍ଷା, ତାକୁ ସ୍ୱୀକାର କରିବା। କାରଣ ଆମେ ନିଜକୁ ସାଧକ ଦୃଷ୍ଟିରେ ବିଚାର କରିବା ଉଚିତ। ଆମେ ସାଧକ, ସାଧକ ଦୃଷ୍ଟିରୁ ଆମେ କେମିତି ସାଧନରେ ଶୃଙ୍ଖଳିତ ହୋଇପାରିବା, ଏଇଥିପାଇଁ ଆମେ ଏଇଟା ଆଲୋଚନା କରୁଥିଲେ। ଆଉ ଏଇଟା ମହାପ୍ରଭୁଙ୍କର ହିଁ ସ୍ୱତନ୍ତ୍ର କୃପା, ଏ ଲକଡାଉନ୍ ସମୟରେ ମହାପ୍ରଭୁଙ୍କ କୃପାରେ ଏଇଟା ଆଲୋଚନା ହେଇଛି। ଆଉ ବିଶେଷ ମୁଁ ଧନ୍ୟବାଦ ଦେବି ଆମର ମନ୍ଦିର ମ୍ୟାନେଜମେଣ୍ଟକୁ, ସିଏ ସୁଯୋଗ ଦେଇଛନ୍ତି ଏତେ ସମୟ, କାରଣ ଅଲଗା କୌଣସି ପରିପ୍ରେକ୍ଷୀରେ, ଅଲଗା କୌଣସି ସମୟରେ ମଧ୍ୟ କୌଣସି ଟପିକ୍ ଏତେ ଦୀର୍ଘ ସମୟ ଆଲୋଚନା ହେଇନି। ଇଏ ବୋଧେ ଇସ୍କନ ଇତିହାସରେ ପ୍ରଥମ, ଆଉ ହୁଏତ ପରବର୍ତ୍ତୀ ଅବସ୍ଥାରେ ବି ହୁଏତ ହେଇନପାରେ କୌଣସି ଟପିକ୍ ଏତେ ଦୀର୍ଘ ଆଲୋଚନା। ଯଦି ହେବ ଫେଜ୍ ହେଇକି ହେଇପାରେ, କିନ୍ତୁ କଣ୍ଟିନ୍ୟୁଅସ୍ଲି ଏଭଳି ଆଲୋଚନା ହେବାର ସୁଯୋଗ ମିଳିବା ବହୁତ କଷ୍ଟ, ତେଣୁ ଏଇଟା ଭଗବାନଙ୍କ ଇଚ୍ଛା। ଆଉ ଧନ୍ୟବାଦର ପାତ୍ର ବି ପରଦା ପଛରେ ଆଉ ଜଣେ ଅଛନ୍ତି, ସେ ହେଉଛନ୍ତି ଆମର ଜଗଜୀବନ ପ୍ରଭୁ। କାରଣ ସିଏ ମୋତେ ବହୁତ କହିଥିଲେ, ପ୍ରଭୁ ଆପଣ ଶିକ୍ଷାଷ୍ଟମ କ୍ଲାସ୍ କରନ୍ତୁ। ମୁଁ କହିଲି ପ୍ରଭୁ ମୋର ଯୋଗ୍ୟତା ନାହିଁ କହିବା ପାଇଁ, କିନ୍ତୁ ଶିକ୍ଷାଷ୍ଟମର ମହାରାଜ କହିଥିଲେ, ମୁଁ ଶିକ୍ଷାଷ୍ଟମ ଟୀକା ଅଛି ମୁଁ ଜାଣିନଥିଲି, ମହାରାଜ ହିଁ ସୂଚନା ଦେଇଥିଲେ। ବୃନ୍ଦାବନ ଯେଉଁ ଯାଇଥିଲୁ ଆମେ, ଯେତେବେଳେ ବୃନ୍ଦାବନ ଯାଇଥିଲୁ ସେଠି ମହାରାଜ ବୃନ୍ଦାବନରେ ଭକ୍ତମାନଙ୍କ ପାଇଁ ସିଏ ପ୍ରଭୁ ଜଗଜୀବନ ପ୍ରଭୁଙ୍କ କୃପାରୁ ଆମେ ସମସ୍ତେ ଶ୍ରବଣ କରିବା ସୁଯୋଗ ପାଇଛେ। ଆଉ ପ୍ରଭୁଙ୍କର ମୁଁ ଆଶୀର୍ବାଦ ସବୁବେଳେ କାମନା କରୁଛି, ପ୍ରଭୁ ମୋ ଉପରେ ସେଭଳି ଶୁଭ ଦୃଷ୍ଟି ରଖିଥାନ୍ତୁ, ଆଶୀର୍ବାଦ କରନ୍ତୁ। ତ ଶିକ୍ଷାଷ୍ଟମର ଟୀକା ବିଷୟରେ ମୁଁ ବି ଜ୍ଞାତ ନଥିଲି। ମହାରାଜ ଶିକ୍ଷାଷ୍ଟମର କଥା କରନ୍ତି ବିଦେଶୀମାନଙ୍କ ପାଇଁ, କାର୍ତ୍ତିକ ମାସରେ ମହାରାଜ ଯାଆନ୍ତି ବିଦେଶୀମାନଙ୍କ ପାଇଁ କଥା କୀର୍ତ୍ତନ କରନ୍ତି। ସେଠି ମୁଁ ମହାରାଜଙ୍କୁ ଜିଜ୍ଞାସା କରିଥିଲି, ମହାରାଜଙ୍କୁ ପଚାରିଥିଲି, ମହାରାଜ ଶିକ୍ଷାଷ୍ଟମ ଆପଣ କେମିତି କରୁଛନ୍ତି କ'ଣ? ମହାରାଜ ସେଠି କହିଥିଲେ ସମ୍ମୋଦନ ଭାଷ୍ୟ ଭକ୍ତିବିନୋଦ ଠାକୁରଙ୍କର ଅଛି, ସେଇଠୁ ମୁଁ କରିଛି। ତ ସମ୍ବୋଧନ ଭାଷ୍ୟ ଗତ ବର୍ଷ ଯେତେବେଳେ ଆମେ ଯାଇଥିଲୁ, ମୁଁ କହିଦେଉଛି କେମିତି ପାଇଲି, ଗତ ବର୍ଷ ଯେତେବେଳେ ଆମେ ଯାଇଥିଲୁ ଶ୍ରୀପାଦ ମହାରାଜଙ୍କର ତିରୋଭାବ ଉତ୍ସବରେ ବୃନ୍ଦାବନ ଯାଇଥିଲୁ, ମୋ ମନରେ ସେଇଟା ଇଚ୍ଛା ଥିଲା ସମ୍ବୋଧନ ଭାଷ୍ୟ ଖୋଜିବି ପାଇବି କେଉଁଠି ଅଛି ଖୋଜିବି, ତ ଖୋଜୁ ଖୋଜୁ ମୁଁ କୁଆଡ଼େ ଯିବା ଦରକାର ନାହିଁ ପାଖରେ ଆସି ପହଞ୍ଚିଗଲେ। ଇଏ ହେଉଛନ୍ତି ଭଗବାନଙ୍କ ଇଚ୍ଛା, କାରଣ ଗୁରୁଦେବଙ୍କର ଯେଉଁଠି କଥା ହେଉଥିଲା ସେଠି ମୁଁ ଯାଏ ଶୁଣିବା ପାଇଁ, ସେଇଠି ଷ୍ଟଲ୍ ଲଗେଇଥିଲେ, ସେଇଠି ଷ୍ଟଲ୍ରେ ମୁଁ ଦେଖିଲି ସମ୍ବୋଧନ ଭାଷ୍ୟ ଟିକା ପାଇଗଲି, ଆରେ ଏଠି ତ ଅଛି, ଭାବିଲି ବୋଧେ ଏଇଟା ମହାପ୍ରଭୁଙ୍କର ଇଚ୍ଛା, କାରଣ ଯଦି କ'ଣ ମନରେ ଗୋଟେ ଭାବନା ଅଛି କାମନା ଅଛି ସେଇଟା ଭଗବାନ ତ ପୂରଣ କରନ୍ତି, ତେଣୁ ବୋଧେ ଆମେ ସମସ୍ତେ ଏଭଳି ଆସ୍ୱାଦନ କରିବା ପାଇଁ ବୋଧେ ଭଗବାନ ସେଠୁ ସେଟାକୁ ଦେଇଛନ୍ତି ବୋଲି ମୁଁ ବିଚାର କରୁଛି, ତେଣୁ ଭଗବାନଙ୍କୁ ବି ଧନ୍ୟବାଦ ଦେବା ଆବଶ୍ୟକ, ପ୍ରକୃତରେ ଧନ୍ୟବାଦ ପାତ୍ର ଭଗବାନ। ତେବେ ସେ ଭଗବାନଙ୍କର ମହତ୍ କୃପାକୁ ଆସିଦେ ଆମେ ଯାହା କିଛି ଆଲୋଚନା କଲେ ସେଥିରେ ଆମେ ସମସ୍ତେ ନିଜକୁ ବ୍ରତି ରଖିକି ଭଜନ ସାଧନକୁ ଦୃଢ଼ କଲେ ମହାପ୍ରଭୁ ଖୁସି ହେବେ, ଆଉ ଆମ ଭଜନର ବି କିଛି ଆସ୍ୱାଦନ କରିପାରିବା, ଭକ୍ତିରେ କିଛି ଅଗ୍ରଗତି କରିପାରିବା, ଜୀବନକୁ ସାର୍ଥକ କରିପାରିବା, କାରଣ ମହାପ୍ରଭୁ ଦେଇଛନ୍ତି ଏଇ ହରିନାମ ସଂକୀର୍ତ୍ତନ, ତାକୁ ଆମେ ଶୃଙ୍ଖଳିତ ଭାବେ ନାମକୁ କେମିତି ଗ୍ରହଣ କରିବା ସେ ବିଷୟରେ ଶିକ୍ଷାଷ୍ଟକ ମାଧ୍ୟମରେ ଆମେ ଯାହା କିଛି ଶ୍ରବଣ କଲେ, ଶେଷରେ ମୁଁ ଏତିକି କେବଳ ପ୍ରାର୍ଥନା କରିବି ସମସ୍ତଙ୍କ ବାଦବଦ୍ମରେ ସମସ୍ତେ ତାକୁ ସ୍ୱୀକାର କରିବେ, ଆଉ ମୋର ଯଦି କିଛି ଦୋଷ ଦୁଷ୍ଟ ହୋଇଥାଏ, କେହି ଯଦି ଦୋଷ ଦେଖିଥାଇପାରନ୍ତି ବା କାହା ମନରେ ଯଦି ଆଘାତ ଲାଗିଥାଏ ତାହେଲେ ଆପଣମାନେ ସାଧୁ ଗୁଣରେ କ୍ଷମା କରିବେ। ହରେ କୃଷ୍ଣ, ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ ଗି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିବିନୋଦ ଠାକୁର କି ଶ୍ରୀଲ ପ୍ରଭୁପାଜୀ ମହାରାଜ କି ପତିତ ପାବନ ଶ୍ରୀଲ ଗୁରୁଦେବ କି ଯେ ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି ସମ୍ବେଦ ଗୌର ଭକ୍ତ ବୃନ୍ଦ କି ନିଦାୟ ଗୌର ପ୍ରେମାନନ୍ଦେ ହରି ହରି ଓ ଶ୍ରୀଲ ପ୍ରଭୁପା ଶ୍ରୀଲ ଗୁରୁଦେବ କି ଜୟ। ହଁ ନିଅନ୍ତୁ ଏଇଟା।
ଦୀର୍ଘ ଦିନ ଧରି ଚାଲିଥିବା ଆମର ଶିକ୍ଷାଷ୍ଟମକୁ ଆଜି ହେଉଛି ଅନ୍ତିମ ଦିବସ। ଆଜି ମୋତେ ଶୁଣେଇଲେ କି ଆମର ନନା ଜଣେଇଲେ ଯେ ଆଜି ଅନ୍ତିମ ଦିବସ, କ'ଣ କିଛି ଗୋଟେ ଆରେଞ୍ଜ କର, ଯିଏ ବକ୍ତା ସିଏ ତ କିଛି ପାଇବେନି, ଆମେ ତାଙ୍କ ଆଗରେ ଆନନ୍ଦ କରିବା କ'ଣ ଆବଶ୍ୟକ। ଏଇଟା ରହିଲା ଆମର ଯେ କାର୍ତ୍ତିକ ମାସ ସରିଲା ପରେ ମୋ ତରଫରୁ ଗୋଟେ କିଛି ବ୍ୟବସ୍ଥା କରିବା ଗଲା। ପ୍ରଥମ କଥା ହେଲା ବକ୍ତା ମୁଖ୍ୟତଙ୍କୁ କ'ଣ ଆମେ କହିବା, ସିଏ ତ ଗୁରୁଙ୍କ କୃପା ତାଙ୍କଠୁ ଅଶେଷ ଅଛି, ଯେତିକି ଆମକୁ ସେ ସାନ୍ତ୍ୱନା ଦେଲେ ବା ଯେଉଁ କଥା ସବୁ କହିଲେ ସେଥିରୁ ଯଦି କିଛି ଆମେ ପାଳନ କରିବା ଗୁରୁଦେବ ଆମର ବହୁତ ଖୁସି ହେବେ। ଆଉ ଯେଉଁମାନେ ଦୀର୍ଘ ମାସ ଧରିକି ଆସି ଶ୍ରବଣ କଲେ ସେମାନେ ବହୁତ ଅଶେଷ ଧନ୍ୟବାଦ, ଆଉ ତା ଛଡ଼ା ବକ୍ତା ମହୋଦୟଙ୍କୁ କୋଟି କୋଟି ଧନ୍ୟବାଦ, ତାଙ୍କର ଶେଷ ଜୀବନ ବନ୍ଦ ଏଇଭଳି ସମସ୍ତଙ୍କୁ ପ୍ରବଚନ ଦେଉଥାନ୍ତୁ। ମୁଁ ଭଗବାନ ଗୋଟେ ପ୍ରାର୍ଥନା, ଗୁରୁ ନିତାଇ କୃଷ୍ଣ ବଳରାମ ଜଗନ୍ନାଥ ବଳ ସୁଭଦ୍ରା ଗୁରୁଦେବ ପ୍ରଭୁପାଦଙ୍କର ସମସ୍ତଙ୍କୁ ପ୍ରାର୍ଥନା କରିବି, ତାଙ୍କୁ ଦୀର୍ଘାୟୁ କରନ୍ତୁ, ଏଇଭଳି ଶେଷ ଜୀବନ ପର୍ଯ୍ୟନ୍ତ ତାଙ୍କର ପ୍ରବଚନ ଚାଲିଥାଉ, ଏତେ କହିକି ବିଦାୟ ଦେଉଛି। ଆଉ